सर्वप्रथमे मुँ मोर परम आराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमल रे प्रणति निवेदन करी कृपा भिक्षा करी समर्पित होई संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज के चरण कमल रे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल रे प्रणति निवेदन करी कृपा भिक्षा करी उपस्थित श्रोता वैष्णव मानंग प्रणति निवेदन करी प्रभु श्री श्री गौर नित्यानंदर महत कृपारु आम माने पवित्र दामोदर मास रे ग्रंथराज श्रीमद भागवतम सप्तम स्कंदरु नारद मुनि मुखरु प्रहलाद महाराज स्तुति आम माने श्रवण करुछे। तेबे गतकाली प्रहलाद महाराज भगवान को स्तुति करी जहाँ प्रार्थना करथिले ता सम्यक स्मरण करी आम माने आगो गुचिबा भगवान प्रहलाद महाराज को अंतर दे समाज प्रति मनोभाव जीवर दुखर कारण प्रहलाद जहा जहा स्तुति करुछन्ति भगवान बुझि पारुछन्ति एवं भगवान प्रहलाद महाराज को अंतर थिबा निष्कामता को प्रकट करुछन्ति। ये प्रभुंकर व्यवस्था समस्त शास्त्र जो सार सिद्धांत अच्छी भगवान को चरण रे भक्ति कले सुधा भक्ति महाराणी सेतबेले करुणा करंदी भगवान सेतबेले शुद्ध भाव रे भक्त को सुखर रखन जेतबेले भक्त निष्काम होय। प्रहलाद महाराज को अंतर रे ए निष्कामता छुपी की रही लुचिक रही कारण से जन्म होती जो कूल से असुर कूल हूँ केवल कामनार कूल कामना बासना भोग जो उदंड नृत्य करती सेठी तर जन्म किंतु भगवान तांको अंतर एत सुंदर भावना सृष्टि कर आचार्य मैंने सब उत्प्रेक्षा दे भगवान पचार प्रहलाद संसार रे मन पाई समस्त जीव कष्ट तुम्हें मध्य संसार को भय करु दुसंग को भय करु असुरकूल को भय करु तुम्हें कहीं तुम पितांगर ऐश्वर्य को भोग करना गत काल मैंने शुणुले कहले प्रभु मुगुड़ी सब देखी सारी गोटे मुहूर्त भितर आप मोर पिता को विनाश कले आ ब्रह्मांक पर्यंत थिबा ऐश्वर्य मोर आवश्यक नहीं मते निज भृत्य पार्श्व मते आपणकर भृत्यर भृत्य करंत एही कामना परे भगवान गतकाली कथा विश्राम थिले भगवान प्रश्न पचारले बा भगवान प्रभु अंतर नृसिंहदेव अंतर मनोभाव ये आसला आचार्य मैंने उत्प्रेक्षा दौरान प्रहलाद सर्वेजना भोग ऐश्वर्य किंबाचंती प्रहलाद मते कहिल ए संसार रे सबु लोक माने भोग ऐश्वर्य को काहे की कामना करछंती काहे की आशीष मागुछंती मते प्रहलाद को जन ते अनभिज्ञ ए लोक माने अभिज्ञ नंती माने विद्वान नंती विद्वान हेतिले कोन भोग ऐश्वर्य भगवान को मागनदे कोन भोग ऐश्वर्य जो सुख पाए मागुछंती ए संसार तो सुखर स्वरूप अलग सुख बोली आम जहाँ भावुचे बारंबार भगवान भगवत गीतार जहाँ कहले भागवत कहले भक्त मैंने कहले जीवर जेहेतु जीव हूँ आत्मा तार सुखानुसंधान दरकार तार सुख दरकार सुख बिना से बंची पारे से जेहेतु स्वाभाविक प्रभु आत्मसुख पाऊनी सर सुख जाऊ कौन कह तो सुख बिना से बंची पारे गत काल ये कथा विश्राम थी बहुत सुंदर जगतर स्वरूप को कौन वैष्णव मान गोटे दायित्व अच्छे संसार से दायित्व कौन जमी आम देखु जो चोर अच्छा लिखा जा बी अवेयर ऑफ थीफ्स ବି ଆୱାର ପିକ୍ ପକେଟ୍ସ। ତୁମେ ସାବଧାନ ରୁହ ଚୋର ପ୍ରତି, ପକେଟ୍ ମାର୍ଙ୍କ ପ୍ରତି। ବୈଷ୍ଣବମାନଙ୍କର ଗୋଟେ ଦାୟିତ୍ୱ ସମାଜକୁ ସାବଧାନ କରେଇବେ। ସାବଧାନ କରେଇଲେ ବି ଚୋରି ହଉଛି ନା ନାହିଁ ହବ। ବୈଷ୍ଣବମାନେ ଜଗତର ଲୋକମାନଙ୍କୁ ସାବଧାନ କରେଇବେ। କାହିଁକି ସାବଧାନ କରେଇବେ? ଏଇଟା ବୈଷ୍ଣବମାନଙ୍କର ଦାୟିତ୍ୱ ଭଗବାନ ଦେଇଛନ୍ତି। ଏ ସଂସାରର ସ୍ୱରୂପକୁ ସବୁ ଲୋକଙ୍କ ଆଗରେ କହିବେ, ଲୋକ ମାନିବେନି, କିନ୍ତୁ ଏଇଟା ଆମର କର୍ତ୍ତବ୍ୟ। ଭାଗବତର ସିଦ୍ଧାନ୍ତଟା ଲୋକମାନଙ୍କୁ ନିଷ୍କାମ ଭାବରେ କହିବାକୁ ପଡ଼ିବ ଯେ ସଂସାର ସୁଖ ବୋଲି କିଛି ବସ୍ତୁ ନାହିଁ। ଆମେ ଏଇଟା କହିଲେ ଯେ ସଂସାର ବନ୍ଦ ହେଇଯିବ, ଏଇଟା ଠିକ୍ ନୁହେଁ। ସମସ୍ତେ ଜାଣୁଛନ୍ତି ବିବାହ ହେବାର ସୁଖ ନାହିଁ, କିନ୍ତୁ କ'ଣ ବିବାହ କ'ଣ ବନ୍ଦ ହେଇଛି ନା କ'ଣ? ଧନର ସୁଖ ନାହିଁ କ'ଣ ଧନ କମେଇବା ଲୋକ ବନ୍ଦ କରିଦେଉଛନ୍ତି ନା କ'ଣ? କରିପାରିବେ, କିନ୍ତୁ ଯେଉଁମାନେ ସୁକୃତିବାନ, ଯେଉଁମାନେ ଭାଗ୍ୟବାନ, ଯେଉଁମାନେ ପୁଣ୍ୟବାନ ଲୋକ, ତାଙ୍କ ଅନ୍ତରରେ ଏ ପ୍ରଭୁଙ୍କର କଥା ପ୍ରବେଶ କଲେ ସେ ବିଚାର କରିବେ। ତେଣୁ ଭାଗବତ ବାଣୀ, ସଂସାର ଲୋକ ତ ବଞ୍ଚିବ ନା, ସୁଖ ତାର ଦରକାର। ଯେହେତୁ ଆତ୍ମସୁଖ ପାଉନି, ସେ ସର୍ବ ସୁଖ ପଛରେ ଯିବ, କିନ୍ତୁ ଯାଇକି ବି ଏଇଟା ବିଚାର କରିବା ଦରକାର, ଏଇ ସୁଖଟା ସୁଖ ନୁହେଁ। ତାଙ୍କୁ ଏଇଟା ଜଣେଇବା ଆମର କର୍ତ୍ତବ୍ୟ। ତେଣୁ ସେ ଭୁଲ ରାସ୍ତାରେ ପଳାଉଛନ୍ତି ନା, ଠକି ଯାଉଛନ୍ତି। ପ୍ରହ୍ଲାଦ ମହାରାଜ କାଲି କହୁଥିଲେ, କୁତ୍ରାଶିଷ ଶ୍ରୁତିମୁଖା ମୃଗତୃଷ୍ଣୀ ରୂପା। ହେ ପ୍ରଭୁ, ଏ ସଂସାରରେ ସୁଖ ବୋଲି ଗୋଟେ କ'ଣ ଅଛି? ଏଇଟା କେବଳ ମୃଗତୃଷ୍ଣା ଆଉ ଶ୍ରୁତିମୁଖା, ଶୁଣିବା ପାଇଁ ଭଲ। ଯେମିତି ବାହାର ବାହାର ଜଗତରେ ସବୁ ଜିନିଷ ପ୍ରଡକ୍ଟ ପାଇଁ ଆଡ଼ଭର୍ଟାଇଜ୍ ଚାଲିଛି, ଆମର ବି ଭଗବାନଙ୍କ ତରଫରୁ ଆମକୁ ଆଡ଼ଭର୍ଟାଇଜ୍ କରିବାକୁ ପଡ଼ିବ। ସିଏ ଆଡ଼ଭର୍ଟାଇଜ୍ କରୁଛନ୍ତି ସବୁ ଜିନିଷର ସୁଖ ଅଛି, ଆମକୁ ଆଡ଼ଭର୍ଟାଇଜ୍ କରିବାକୁ ପଡ଼ିବ ନା? ସେ କୌଣସି ଜିନିଷର ସୁଖ ନାହିଁ, ଭଗବତ ଭଜନରେ ସୁଖ ଅଛି, ଆମ ଆଡ଼ଭର୍ଟାଇଜ୍ ଏଟା, ନହେଲେ ଠକିଯିବେ ନା ସିଏ? ଜୀବନ ହୋଇଲା ଶେଷ ନାଭଚିଲୁ ଋଷିକେଶ, ଭକ୍ତି ବିନୋଦର ଉପଦେଶ ଏକବାର ନାମ ରସ ମାତରେ। ଜୀବନ ଶେଷ ହେଇଯିବ, ଶେଷ ଅବସ୍ଥାକୁ ଜଣେ ନୀତିକାର କହୁଛନ୍ତି, ଜଳ ଯେତେବେଳେ ବିନ୍ଦୁ ବିନ୍ଦୁ ହେଇକି ବୋହିଲା ଘଟପାତ୍ରରେ, ସେତେବେଳେ କଣାଟିକୁ ବନ୍ଦ କଲ ନା, ଛିଦ୍ରଟିକୁ ବନ୍ଦ କଲ ନା? ଆଜି ଘଟ ତରଳି ଗଲା ପରେ ଆଉ କ'ଣ ଜଳ ରହିବ ନା ଘଟ ରହିବ? ବୃଦ୍ଧ ଅବସ୍ଥାରେ ଯେତେବେଳେ ବ୍ୟକ୍ତି ସମାଜ ଦ୍ୱାରା ପ୍ରତ୍ୟାଖ୍ୟାତ ହବ, ସ୍ୱଜନ ଦ୍ୱାରା ପ୍ରତ୍ୟାଖ୍ୟାନ ହବ, ସେତେବେଳେ ଯଦି ସେ ଭଜନ କରିବାକୁ ଇଚ୍ଛା କଲେ ଆଉ ତାର ଥିବ କ'ଣ? କିନ୍ତୁ ସଂସାରରେ ବଞ୍ଚିବା ପାଇଁ ଏ ବିବାହ ହବା, ଚାକିରି କରିବା, ଏସବୁ କର୍ମ କରିବା ଦରକାର, କିନ୍ତୁ ଜାଣିବା ଦରକାର ଏ କର୍ମରେ ସୁଖ ନାହିଁ। ଏଇ କର୍ମଟା କରାଯାଉଛି ଶରୀର ପାଇଁ, ଶରୀରଟା ଚାଲିବ କେମିତି? ଶରୀରକୁ କଣ୍ଟ୍ରୋଲ କରିପାରୁନି, ବିବାହ ହେବାକୁ ପଡ଼ିବ, ଶରୀର ପାଇଁ ଭୋଜନ ଦରକାର, ଧନ ରୋଜଗାର କରିବାକୁ ପଡ଼ିବ, କିନ୍ତୁ ଏଥିରେ ସୁଖ ନାହିଁ। ସୁଖ କେମିତି ରହିଛି? ଶରୀର କର୍ମର ସୁଖ ନାହିଁ। ଶରୀର କର୍ମଟା କିଭଳି ନା ମୃଗ ତୃଷ୍ଣୀ ରୂପା, ମୃଗ ଯେଭଳି ପଛେ 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 ଧାଉଁଛି ମରିଚିକା ପଛରେ, ତାର କ'ଣ ହଉଛି? ସେଟା ତାର ମୃତ୍ୟୁର କାରଣ ହୁଏ। ଧାଇଁବା ଦ୍ୱାରା ଶୋଷ କ'ଣ ହଉଛି? ତୃଷ୍ଣାଟା ବଢୁଛି ନା, ତୃଷ୍ଣାଟା ବଢୁଛି, ଜଳ ମିଳୁନି, ତାର ମୃତ୍ୟୁର କାରଣ ହଉଛି। ସେଭଳି ସଂସାରରେ କିଏ ଯଦି ସୁଖ ପାଇବା ପାଇଁ କଠୋର ମରୁଭୂମିରେ, ଦୁଃଖ ମରୁଭୂମିରେ ସେ ଧାବମାନ ହୁଏ, ତାର ପରିଣାମ ମୃତ୍ୟୁ ହିଁ ହବ, ସାର ସୁଖ ପାଇପାରିବେ। ମୃଗତୃଷ୍ଣୀ ରୂପା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା ଲେଖିଛନ୍ତି, କହିଲେ ଏଇ ଭଗବତ ଆଶିଷ, ଭଗବାନ ଯେଉଁ ଆଶିଷ ଦଉଛନ୍ତି, ଆଶୀର୍ବାଦ ଦଉଛନ୍ତି, କିଏ ଧନ କାମନା କରୁଛି, ମରିଚ ଓୟମ ପ୍ରାପ୍ତି ଯଥା ପ୍ରାପ୍ତି ଦୁର୍ଲଭ ପ୍ରତିତମ ମାତ୍ର, ଦୁର୍ଲଭ ଭଳିଆ ଲାଗେ। ସଂସାର ଧନ ଯିଏ ପାଇଗଲା ସମସ୍ତେ କହୁଥିବେ ଓ ସିଏ ସୁଖର ଅଛି, ପ୍ରତୀୟମାନ ହଉଛି କେବଳ। କାହିଁକି ନା ସଂସାରରେ ଏଇ ଭୌତିକ ଜିନିଷରେ ଏଇ ଏଇ ଜିନିଷ ଗୁଡା ଲାଗି ଲାଗି ରହିଛି। କ'ଣ କ'ଣ ରହିଛି? ସନ୍ତୋଷ ଜନକତ୍ୱ, ସ୍ପର୍ଦ୍ଧା, ଅସୂୟା, ରାଗ, ଦ୍ୱେଷ, ଉପାୟ ଚିନ୍ତା ଆଦି ବସ୍ତୁତ୍ଵ ସୁଖ ଲେସ ଅପି ଅଭାବାତ୍। ଏ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ପଦବୀ ଏଗୁଡ଼ା ଆସିଗଲା ପରେ ସବୁକିଛି ବଢ଼ିଯିବ, ଅନ୍ତରର କାମନା ବଢ଼ିବନି, ବାହାର ଶତ୍ରୁ ବି ବଢ଼ିବ। ଗରିବ ଲୋକକୁ କେତେଜଣ ଶତ୍ରୁ ଆଚରଣ କରୁଛନ୍ତି କହିଲେ ଆଜ୍ଞା? ଗରିବ ଲୋକ ପ୍ରତି ଶତ୍ରୁତା କିଏ କିଏ ଆଚରଣ କରୁଛି? କିନ୍ତୁ ଧନ ହେଲା ମାନେ, ପଦବୀ ହେଲା ମାନେ, ପ୍ରତିଭା ହେଲା ମାନେ ସ୍ପର୍ଦ୍ଧା ନିଜର ଆସିବ, ବାହାରୁ ଅସୂୟା ଆସିବ, ଈର୍ଷ୍ୟମାଶ୍ଚର୍ଯ୍ୟ ଆସିବ, ଏଥିରେ ସୁଖ ନାହିଁ। ମୃଗ ତୃଷ୍ଣିକା ସୁଖ ଭଳି କେବଳ ପ୍ରତୀୟମାନ ହୁଏ। ସୁଖ ବୋଲି ତ ପୁଣି କିଛି ଲୋକମାନେ ବିଚାର କରୁଛନ୍ତି ଆମେ ସୁଖରେ ଅଛି ବୋଲି, ଜଣେ ଆଚାର୍ଯ୍ୟ ଲେଖୁଛନ୍ତି, ବୟମ କର୍ମ କୁଶଳିତ୍ୱାତ୍ ସୁଖିନ ଇତିହାସା କେବଳ ବୃଥା ଅହଂକାର। ତାଙ୍କର କେବଳ ଗୋଟେ ବୃଥା ଅହଂକାର, ଆମେ ହେଉଛି କର୍ମ କୁଶଳୀ। ଆପଣ ଦେଖୁନାହାନ୍ତି ଯେଉଁଟା ବଡ଼ ବଡ଼ ଅଫିସର ସବୁ, ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ, ଧନୀ ଲୋକ ପାଖକୁ ଯିବେ, ଆଜ୍ଞା ଆମେ ଖଟିକି କରୁଛୁ ନା, ଆଉ ଆମେ ଆଜ୍ଞା ପରିଶ୍ରମ କରି କରୁଛୁ, ଆମେ ଏମିତି କରୁଛୁ, ମୋର ପୁଅ ଏମିତି। ଅହମ୍ କର୍ମ କୁଶଳୀ ଇତି ବୃଥା ଅହଂକାର ମାତ୍ର ସୁଖମ୍, ଗୋଟେ ଫଲ୍ସ ଡେଜିନେସନ୍, ଫଲ୍ସ ପ୍ରେଷ୍ଟିଜ୍ ଯେଉଁ ମାଇଣ୍ଡ ଦେଇଦେଇଛି ଆମେ ଜଗତର ଧନୀ, ଏ ବୃଥା ଅହଂକାରଟା ତାଙ୍କର ହେଉଛି କେବଳ ସୁଖ। ସୁଖ ହେଉଛି ମୁନିମାନଙ୍କର, କହିଲେ ନା ଭାଗବତ ମହିମାରେ ଗୋକର୍ଣ୍ଣ କହିଲେ ତାଙ୍କର ପିତା, ପିତା କାନ୍ଦୁଛନ୍ତି, ଆତ୍ମଦେବ କାନ୍ଦୁଛନ୍ତି, କହିଲେ ବାବା ଆପଣ ବ୍ରାହ୍ମଣ ଦେବ ହେଇ ଗୋଟିଏ ପୁତ୍ର ପାଇଁ କାନ୍ଦୁଛନ୍ତି? ଆପଣଙ୍କ ଆଖି ଆଗରେ ସେ ବେଶ୍ୟାମାନଙ୍କୁ ଆଣିକି ରଖିଲା, ଆପଣଙ୍କର ଧନକୁ ସବୁ ଲୁଟପାଟ କରିଦେଲା, ମା ଯିଏ କୂଅର କୂପରେ ଡେଇଁକି ଆତ୍ମହତ୍ୟା କଲା। ଆପଣ ଏ ସଂସାର ସ୍ୱରୂପ ଦେଖି ବୁଝିପାରୁନାହାନ୍ତି, ଏ ସଂସାର ସୁଖ ଅଛି? ଏଠି କାହାର ସୁଖ ନାହିଁ, ନ ସୁଖ ଚକ୍ରବର୍ତ୍ତୀ ନା, ନ ଚ ଇନ୍ଦ୍ରସ୍ୟ ସୁଖ କ୍ୱଚିତ୍ ନ ସୁଖ ଚକ୍ରବର୍ତ୍ତୀ ନା। ବାପା ଆପଣ ତ ବ୍ରାହ୍ମଣ, ଦେବରାଜ ଇନ୍ଦ୍ରଙ୍କର ସୁଖ ନାହିଁ, ଇନ୍ଦ୍ରଙ୍କର କଣ ସୁଖ ନାହିଁ? ନା ଇନ୍ଦ୍ରଙ୍କର ଭୟ, କେତେବେଳେ ଅସୁରମାନେ ଆକ୍ରମଣ କରିକି ମୋ ପୋଷ୍ଟକୁ ନେଇଯିବେ କି, କେତେବେଳେ ମୋର ପୁଣ୍ୟ ସରିଯିବ, ଇନ୍ଦ୍ର ଲୋକରୁ ମୁଁ ପୁଣି ବାହାରି ଆସିବି? ନ ଚ ଇନ୍ଦ୍ର ସୁଖ କ୍ୱଚିତ୍ ନ ସୁଖ ଚକ୍ରବର୍ତ୍ତୀ ନା, ଏ ଚକ୍ରବର୍ତ୍ତୀ ରାଜାଙ୍କର ସୁଖ ନାହିଁ, ସୁଖ କାହାର ଅଛି? ସୁଖମ ଅସ୍ତି ବିରକ୍ତସ୍ୟ ମୁନିର ଏକାନ୍ତ ଜୀବି ନା, ଯେଉଁମାନେ ଏକାନ୍ତ ଜୀବି, ଯେଉଁମାନେ ଏକ ମନରେ ହରିଙ୍କୁ ଆଶ୍ରୟ କରି ସଂସାର ଆଶା ଛାଡ଼ି କେବଳ ପ୍ରଭୁଙ୍କର ନାମ କରୁଛନ୍ତି ସେମାନେ ସୁଖୀ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ନହେଲେ ଏଠି କଣ, କୁତ୍ର ଆସି ସଂସ୍କୃତି ମୁଖା ମୃଗ ତୃଷ୍ଣି ରୂପା ସୁଖ କେ? ଜଣେ ବୈରାଗ୍ୟ ଶତକରେ ଲେଖିଲେ ଭର୍ତ୍ତୃହରି ମହାରାଜ, ସୁଖ ଲୋକ ଘର ଭିତରେ ରହିଛନ୍ତି, କେତେ ସୁନ୍ଦର, ସୁନ୍ଦର କଣ, ଭୌତିକ ଦୃଷ୍ଟିରେ ବହୁତ ସୁନ୍ଦର, କାରଣ ସିଏ ରାଜା ଥିଲେ, ସିଏ ରାଜା ଥିଲେ ନା, ସେ ବୈରାଗୀ ହେଇଛନ୍ତି, ନିଜ ଜୀବନର ଅନୁଭବକୁ ସେ ଲେଖିଛନ୍ତି। କହିଲେ ମୁଁ ରାଜା ପଲଙ୍କରେ ଶୋଇଛି, ବହୁତ 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 ଗଜଦନ୍ତ ପଲଙ୍କରେ ଶୋଇଛି, କିନ୍ତୁ ପ୍ରକୃତରେ ଶାନ୍ତି ମୁନିମାନଙ୍କର ଅଛି, ସୁଖୀ ମୁନିମାନଙ୍କର ଅଛି। ଭକ୍ତି ଜୀବନରେ ସମସ୍ତଙ୍କୁ, ସୁଦାମା ମୁନି ଥିଲେ, ସୁଦାମାଙ୍କର ସ୍ତ୍ରୀ ମୁନି ଥିଲେ, ମନନଶୀଳ ଥିଲେ, ପ୍ରସ୍ତୁତ ହଉଥିଲେ, ସଂସାର ମୃଗ ତୃଷ୍ଣ ରୂପା ସୁଖକୁ ସେମାନେ ମାନେ ପଦାଘାତ କରିଥିଲେ, ସାର ବସ୍ତୁ ହରିଙ୍କୁ ଜାଣିଥିଲେ। ମହିଷଜ୍ଜା କହିଲେ ଦେଖ, ଏ ସଂସାରରେ ହରିଭଜନ କରୁଥିବା, ହରିଙ୍କୁ ଚିନ୍ତନ କରୁଥିବା ଲୋକମାନେ କେତେ ଆନନ୍ଦରେ ରହିଛନ୍ତି, ତାଙ୍କ ଜୀବନର କଥାକୁ ସେ ରାଜା ଥିଲେ ଜାଣିଛନ୍ତି। ମହିଷକ୍ତା ବିପୁଳମ ସଜ୍ଜା, ସାଧୁମାନଙ୍କର ଭୂମି ହେଲା ବଡ଼ ପଲଙ୍କ, ବହୁତ ସୁନ୍ଦର ସଜ୍ଜା। ଏ ସତ୍ୟ କଥା ଆଜ୍ଞା, ଇଏ ରୁମ୍ ଫୁମ୍ ଭଲ ଲାଗେ, ଆପଣ ସ୍କୁଲ ବାରଣ୍ଡାରେ କିମ୍ବା ମନ୍ଦିର ବାରଣ୍ଡାରେ ଆପଣ ପକେଇଦେବେ ବେଡ୍। ମୋ ଜୀବନ କଥା ମୁଁ କହୁଛି, ଯେତେବେଳେ ଇଚ୍ଛା ହବ କେଉଁଠି ଗଛ ମୂଳରେ, ନହେଲେ ସ୍କୁଲ ପିଣ୍ଡା ବହୁତ ବଢ଼ିଆ ଲାଗେ, କାହିଁକି ଘର ଭିତରେ ଆପଣଙ୍କୁ ସ୍ତ୍ରୀ ସହିତ ଶୋଇବାକୁ ପଡ଼ିବ, ଆଉ ବିରକ୍ତି ବାବା ସିଏ ବି ଜଣେ ସ୍ତ୍ରୀ ସହିତ ଶୋଇବ, ଦୁଇଜଣ ସ୍ତ୍ରୀ ସହିତ ଶୋଉଛନ୍ତି, କିନ୍ତୁ ଗୋଟିଏ ସ୍ତ୍ରୀ ମତି ସଂସାର ଆଡ଼କୁ ଅଛି, ଆମକୁ ସେ ଟାଣି ନେଇ ପଳାଉଛି, ଆଉ ଗୋଟିଏ ସ୍ତ୍ରୀ ଆମ ପାଖରେ ରହିବ, ଆମକୁ ହରିଙ୍କ ପାଖକୁ ନବ। ସେ ସ୍ତ୍ରୀଟି କିଏ? ଏଠି ସେ କହୁଛନ୍ତି ଏ ମୃଗତୃଷ୍ଟ ରୂପା ନୁହେଁ, ସୁଖ ନୁହେଁ, ସେ କିଏ ନା ମହା ମହିଷକ୍ତା ସଜ୍ଜା ବିପୁଳମ ଉପାଧାନମ ଭୂଜଲ ତାହା। ବଡ ତକିଆ ଆବଶ୍ୟକ ନାହିଁ, ହାତ ଦେଇକି ଶୋଇଯିବେ ସାଧା, ଭୂମି ହେଲା ତାଙ୍କର ପଲଙ୍କ। ବିତାନାମ ଆକାଶମ, ଉପରେ ଶୋଇଲେ ଚାନ୍ଦୁଆ ଟଙ୍ଗା ଯାଏ, ଆକାଶ ହେଲା ଚାନ୍ଦୁଆ। ଆଚ୍ଛା ଗରମ ହେବା ପବନ କେଉଁଠି ଆସିବ? କହୁଛନ୍ତି ବ୍ୟଜନମ ଅନୁକୂଳମ ଅୟମ ଅନିଲମ, ଫ୍ରେସ୍ ପବନ ଆସୁଥିବ, ଇଏ ବ୍ୟଜନ କରିଛ। ସ୍ଫୁରଦୀପ୍ତ ଚନ୍ଦ୍ର ଅନ୍ଧକାର ହେଇଥିବ, କହିଲେ ଚନ୍ଦ୍ରମା ଦୀପ ଦେବେ, ମୁନିମାନେ ଏଇଭଳି ଜଳୁଥିଲେ, ଏଇଭଳି ଶାନ୍ତି ପ୍ରାପ୍ତ ହେବେ। ଏବେ ବି ସଂସାରରେ ଯିଏ ବି ଭକ୍ତି ଜୀବନରେ ସ୍ୱାଭାବିକ ପ୍ରଭୁଙ୍କ ଉପରେ ଆଶ୍ରିତ ହେଇଯିବ, ତାର ଏ ସଂସାର ସୁଖ ପ୍ରତି ବ୍ୟସ୍ତ ହେବନି। ସେ ଯେଉଁ ସ୍ଥିତିରେ ଯେଉଁ ପରିସ୍ଥିତିରେ ରହିଛି ସୁଖରେ ରହିବ, ମନଟାକୁ ସୁଖ ଦରକାର ନା। ମନ ସୁଖୀ ହେଇଗଲେ, ମନ ବୁଝିଗଲେ, ଭଗବାନଙ୍କର ଆଶ୍ରିତ ହେଇଗଲେ, ଭଗବାନ ମନକୁ ବୁଝେଇ ଦେଲା ପରେ ଆଉ ଆଉ କିଛି ଦରକାର ନାହିଁ, ସବୁ ପରିସ୍ଥିତିରେ ଆପଣ ସୁଖରେ ରହିଯିବେ। ଆଚ୍ଛା ବୀରତ ବନିତମ ସଙ୍ଗମ ମୁଦିତ, ସେ ରାଜା ଥିଲେ, ରାଣୀଙ୍କ ପାଖରେ ଶତ ଶତ ରାଣୀ ଅଛନ୍ତି, ପଲଙ୍ଗରେ ଶୟନ କରିକି ଆସିଛନ୍ତି। କହିଲେ ନା ମୁନି ବୈରାଗୀ ଆଜି ବୀରତ ବନିତା, ବୈରାଗ୍ୟ ରୂପ ବନିତା କନ୍ୟା ପାଖରେ ଶୋଇଛି, ଆପଣ ଏକାଏକ ଗୋଟେ ବିଛଣା ପକେଇଦେବେ, ମଶାରୀ ଟାଙ୍ଗିଦେବେ, ଶୋଇବେ, ଗଛ ମୂଳରେ ସ୍କୁଲ ପିଣ୍ଡାରେ, ଆପଣଙ୍କୁ କିଛି ଚିନ୍ତା ଲାଗିବନି, କାଲି କ'ଣ ଖାଇବି, କୋଉଠି କ'ଣ ହବ, ଘରେ କ'ଣ ହେଲା କ'ଣ ନାହିଁ, କିଛି ନାହିଁ, ପବନ ଦଉଥିବ, ପକ୍ଷୀମାନେ ଭୋଗଉଥିବେ, ବାସ୍। କହିଲେ ସୁଖମ ଶାନ୍ତମ ସେତେ ମୁନି ଅତନୁଭୂତ ନୃପୈବ, ମହା ଐଶ୍ୱର୍ଯ୍ୟଶାଳୀ ରାଜା ଯେଭଳି ଶୟନ କରେ, ସୁଖରେ ମୁନିମାନେ ଅତି ଶାନ୍ତିରେ ଏଇଭଳି ସ୍ଥାନରେ ଶୟନ କରନ୍ତି, କାରଣ ସେମାନେ ବୈରାଗ୍ୟ ବନିତାଙ୍କ ପାଖରେ ଶୋଉଛନ୍ତି। ଏହି ହେଲା ଜୀବନ, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ, ବା ଶିକ୍ଷା ପାଇଁ ଗୌରାଙ୍ଗ ମହାପ୍ରଭୁ ଆସିଥିଲେ, ଶିକ୍ଷାର୍ଥ ମେକମ୍ ପୁରୁଷ ପୁରାଣମ, ପୁରୁଷ ପୁରାଣମ ଶିକ୍ଷାର୍ଥ ଏକମ, ଏକା ଏଇ ଆସିଛନ୍ତି ଏଇ ଗୌର, ଆଉ କିଏ ଶିଖେଇବ? ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ହେଇକି ଆଜି ଭିକାରୀ ବେଶରେ ସନ୍ନ୍ୟାସ ବେଶରେ ବୁଲିଲେ, ଦେଖ କି ଆନନ୍ଦ, ଇଏ ବା ଆମର ପରମ୍ପରା। ଆଉ ଏ ମୃଗତୃଷ୍ଣା ପଛରେ କ'ଣ ବୁଲିବା, କେତେ ଦିନ ବୁଲିବା, ସୁଖ ବି କ'ଣ ଅଛି? ଜଣେ ନୀତିକାର ଲେଖୁଛନ୍ତି, ପୂନମ ସୁଖୟତମ ଏନମ କାମବା ମୃତୁଅନ୍ତିକେ ଆଘାତମ ନିୟମାନସ୍ୟ ବଧସ୍ୟ ବା ନତୁଷ୍ଟି ବା। ସଂସାର ସୁଖଟା କ'ଣ? ଗୋଟେ ବଦ୍ଧ, ଗୋଟେ କ'ଣ କୁହାଯିବ, ବଧିକ ଯେ ବଦ୍ଧ କରିବ, ତା କ'ଣ କହୁନ, ହତିଆରି, ଯିଏ ହତିଆରି, ଯିଏ ହତ୍ୟା କରୁଛି, ସିଏ ଗୋଟେ ପଶୁକୁ ଟାଣି ଟାଣିକା ନଉଛି, କେଉଁ ଆଡ଼କୁ ନଉଛି, ମୃତ୍ୟୁ ଆଡ଼କୁ, ତାକୁ ମାରିବ, ମୃତ୍ୟୁ ଅନ୍ତିକେ ଗୋଟେ ପଶୁ ବେକରେ ପାଶ ଲାଗିଛି, ତାକୁ ଟାଣି ଟାଣିକା ନଉଛି, ବୌଦ୍ଧିକ ହାତରେ ଗୋଟେ ଅସ୍ତ୍ର ଧରିଛି। ଆଚ୍ଛା ସେଇ ଆଘାତ ନିୟମାନ ସେ ବଧସ୍ୟ ବା ନତୁଷ୍ଟି, ସେ ଯାହାକୁ ଟାଣି ଟାଣିକା ନଉଛି ତାକୁ ସୁଖ ଲାଗିବ, କାହିଁକି ଦେଖୁଛି ଏପଟେ ମାରିବ, ଅସ୍ତ୍ର ଧରିଛି, ଜୀବର ଅବସ୍ଥା ଏ, କାଳ ବେକର ପାଶ ପକେଇ ଟାଣି ଟାଣିକା ନଉଛି, ଆଉ ଲୋକ ତାର ଶୋକ ପଚାରେ ଦୌଡ଼ିଲାଣି, ସେ ଆଉ କେହି ଦେଖୁନାହାନ୍ତି। ଆଉ ସେ କହିଲେନି ବୈରାଗ୍ୟ ଶତକରେ, ସ୍ୱ ସ୍ୱ ଆହାର ବିହାର ସର୍ବଜନା ବ୍ୟାକୁଲେ କାଳ ତିଷ୍ଠତି କଚ୍ଛଧର ପୃଷ୍ଠେ, ପଛରେ କାଳ ଖଡ଼କ ଧରିକି ଠିଆ ହେଇଛି, କେହି ଦେଖୁନାହାନ୍ତି, ସମସ୍ତେ ତ ଆଗକୁ ଚାହିଁଛନ୍ତି ଆଉ ସୁଖକୁ। ଆଉ ସେ ଲେଖିଲେ ନା ସର୍ ଫଣି ଧାବତି ଧାବତି ଭେକ, ମାଛିଟେ ଉଡ଼ିଯାଉଛି, ତା ପଛରେ ବେଙ୍ଗଟା ଧାଇଁ ଦେଖା ଯାଉଛି ମାଛି ଖାଇବା ପାଇଁ, ମାଛିଟା ଉଡ଼ିଗଲା ବେଳକୁ ବେଙ୍ଗ ତା ପଛରେ ଯାଉଛି, ବେଙ୍ଗ ପଛରେ ସର୍ପ, ସର୍ପ ଯାଉଛି ତା ପଛରେ,
ଶିଖିଧାବତୀ, ତା ପଛରେ ଶିଖିଧାଉଛି ମୟୂରଟା, ଶିଖି ପଶ୍ଚାତ ବ୍ୟାଘ୍ରଧାବତୀ, ଶିଖି ପଛରେ ବାଘ ଧାଉଁଛି, ବ୍ୟାଘ୍ର ପଶ୍ଚାତ ବ୍ୟାଧ ଧାବତୀ, ବ୍ୟାଘ ବାଘ ପଛରେ ବ୍ୟାଧ ଧାଉଁଛି, ସ୍ୱ ସ୍ୱ ଆହାର ବିହାର ସର୍ବେଜନ ବ୍ୟାକୁଲେଇ, ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତେ ଖାଲି ଆହାର ବିହାରରେ ଧାଇଁଛନ୍ତି, କିନ୍ତୁ ବ୍ୟାଧ ପଛରେ କିଏ ଠିଆ ହେଇଛି? କାଳ କଚଧର ପୃଷ୍ଠେ, ପଛରେ ଖଡ଼ଗ ଧରିକି ଠିଆ ହେଇଛି କାଳ, ତାକୁ କିଏ ଦେଖୁଛି? ଯୁଆଡ଼େ ହେଲେ ଟଙ୍କା ଆଣ, ପଇସା ଆଣ, ଭୋଗ କର, କିନ୍ତୁ କାଳ ଯେ ଅଛି, କାଳର ବଳ, ତାକୁ କିଏ ଦେଖୁଛି? ସେ ଲେଖିଲେ ବୈରାଗ୍ୟ ସତକର ସେ କଥା, ସୁଖ କଣ ଅଛି? ଗୋଟେ ଲୋକଙ୍କୁ ମାରିବା ପାଇଁ ବନ୍ଧା, ସୁଖ ଅଛି ଲୋକମାନେ କହୁଛନ୍ତି, ସୁଖ ଅଛି, ସୁଖ କେଉଁଠି ଅଛି? କାହା କଥାରୁ ଶୁଣିଛ? ତୁମର ସୋର୍ସ କିଏ? ସମାଜକୁ ବନେଇଲା ବାଲା ଭଗବାନ, ଯିଏ ସମାଜକୁ ବନେଇଛନ୍ତି ସେ ବିରାଟ ବଡ ଆଡଭର୍ଟାଇଜ କରିଛନ୍ତି, ଶ୍ରୁତି ମୁଖା ଦୁଃଖାଳୟମ ଅଶାଶ୍ୱତମ, ସୁଖ ଅଛି ଏଇ ଦୁଃଖାଳୟ ଭିତରେ, ଯୋଉ ଟିକେ ସୁଖ ଅଛି ବି ଅଶାଶ୍ୱତ, ଯାହାକୁ ତୁମେ ସୁଖ ବୋଲି ବିଚାର କରୁଛ ତା କଣ ଦୁଃଖ? ଏଠି ଲେଖିଲେ ନ ଦେହି ନାମ ସୁଖ କିଞ୍ଚିତ ବିଦ୍ୟତେ ବିଦୁଷାମ ଅପି ତଥାଚ ଦୁଃଖ ମୂଳ, ଆଉ ଗୋଟେ ଶ୍ଲୋକ ଅଛି ଏଇଟା ନାହିଁ, ଆଉ ଗୋଟେ ଶ୍ଲୋକରେ ସେ କଥା ସେ ଲେଖିଛନ୍ତି, ସୁଖ ଦୁଃଖମ ପ୍ରତିକାର ସୁଖବାତ ମାନ୍ୟତେ, ଗୋଟିଏ ଭାଗବତରେ ଯେଭଳି ନୀତି ଶ୍ଲୋକରେ ସେମିତି କୁହାଯାଇଛି, ଏଇ ଦୁଃଖକୁ ଦୂର କରିବା ହେଉଛି ସୁଖ। ଲୋକ ଯୋଉ ଶୁଣିଛନ୍ତି ଆମକୁ ସୁଖ ମିଳିବ, କାହା ପାଖରୁ ଶୁଣିଛ? ଗୋଟେ ଦୁଃଖୀ ଜୀବ ପାଖରୁ ଶୁଣିଛ ନା ସୁଖୀ ଲୋକ ପାଖରୁ ଶୁଣିଛ? ସାଧୁମାନେ ସଂସାରରେ ସୁଖ, ସାଂସାରିକ ସୁଖ ପାଉନାହାନ୍ତି ବୋଲି ଯେ ଲୋକମାନଙ୍କୁ ଠକଉଛନ୍ତି ସୁଖ ନାହିଁ ବୋଲି, ସେଟା ନୁହେଁ। ସାଧୁମାନେ ମାୟା ରୂପୀ ଏଇ ଯୋଉ ଠକ ମାନଙ୍କ କବଳରୁ ବଞ୍ଚଉଛନ୍ତି, ଭୌତିକବାଦୀ ମାନଙ୍କ କବଳରୁ ବଞ୍ଚଉଛନ୍ତି, କାରଣ ସେମାନେ ତୁମକୁ ବା ସୁଖ ଅଛି ବୋଲି କହି ଭରି କରିଦେଉଛନ୍ତି। କିନ୍ତୁ ବିବାହ ଚୁରା ହୁଅ, ସଂସାର କର, ବିଜନେସ କର, କିନ୍ତୁ ଜାଣ ସୁଖ ନାହିଁ ଏଥିରେ, ସୁଖ ଆଉ ଗୋଟେ ଜାଗାରେ ଅଛି। ମରୁଭୂମିରେ ଜଳ ନାହିଁ କିନ୍ତୁ କରିବେ କଣ? ଆପଣ ଶରୀର ଅଛି ମାନେ ଚାକିରି କରିବେ, ବିବାହ ହେବେ, ଘର କାମ କିଛି କରିବେ, ସମାଜ ପାଇଁ କିଛି କରିବେ, କରନ୍ତୁ, କିନ୍ତୁ ସୁଖ ସେଥିରେ ନାହିଁ। ଆଉ ସୁଖ ଭୋଗିବା ପାଇଁ ଏ ଯୋଉ ଶରୀର ମିଳିଛି, ଇଏ ବି ଭୋଗର ଗୋଟେ ଶରୀର ନୁହେଁ। କାହିଁକି କୋଇଦମ କଲେବାର ଅଶେଷ ରୁଜା ବିରୋହ, ଅଶେଷ ରୋଗର ଉଦ୍ଭବ ସ୍ଥାନ, ଅଶେଷ ରୋଗର ଉଦ୍ଭବ ସ୍ଥାନ, ଦିନ ପରେ ଦିନ, ଦିନ ପରେ ନବଦ୍ୱାରୁ ତ ମଳ ବାହାରୁଛି, କେତେ ପ୍ରକାର ରୋଗ ଆସିକି ଆପଣଙ୍କୁ ପହଞ୍ଚିବ, କଣ ସୁଖ ଭୋଗ କରିବେ ଜୀବନରେ? କେତେ ଦିନ କେଉଁ ଅବସ୍ଥାରେ ସୁଖ ଭୋଗ କରିବେ? କିଛି ସୁଖ ନାହିଁ। ସେଥିପାଇଁ ଭାଗବତରେ ବାରମ୍ବାର ବାରମ୍ବାର ଏଇ ଗୋଟେ ପ୍ରଥମ ସ୍କନ୍ଦରୁ ନବମ ସ୍କନ୍ଦ ପର୍ଯ୍ୟନ୍ତ ସଂସାର ଉପରେ ପ୍ରହାର କରାଯାଇଛି। ମିଥ୍ୟା ଭ୍ରମରେ ଆମେ ପଡ଼ିଯାଇଛେ ନା, ଭୁଲ ରାସ୍ତାରେ ପଳାଉଛେ ନା। ଠିକ ଅଛି ଭାଇ, ବିବାହ ଚୁରା ହୁଅ, ଯାହା କିଛି କରୁଛ କର, କିନ୍ତୁ ଭଗବତ ଭଜନ କର, ଏଥିରେ ତୁମକୁ ସୁଖ ମିଳିବ। ହରି ଭଜନରେ ସୁଖ ଅଛି, ଆଉ କୌଣସି ସ୍ଥାନରେ ସୁଖ ନାହିଁ। ଆଉ ସବୁ କଣ ଅନିତ୍ୟମ? କେତେଟା ଜିନିଷ ଅନିତ୍ୟ ନା? ଯୌବନମ, ସେ ବୈରାଗ୍ୟ ସତକର ଲେଖିଲେ, ବହୁତ ସୁନ୍ଦର କଥା ଲେଖିଲେ, ଆୟୁ କଲ୍ଲଳ ଲୋଳ, ସମୁଦ୍ରର ତରଙ୍ଗ ଭଳି ଆୟୁ ଚାଲି ଚାଲି। ଆପଣଙ୍କୁ କଣ ଲାଗୁଛି କି ଏଗୁଡା ପଢିଲା ବେଳେ? ମତେ ତ ନିଜକୁ ଲାଗୁଛି, ଆଉ ଚାହୁଁ ଚାହୁଁ 45 ବର୍ଷ ହେଇଗଲାଣି ରେ ବାବା, 40 ବର୍ଷ। ସଂସାର ଲୋକମାନେ କେତେବେଳେ କେତେବେଳେ ସାଙ୍ଗ ପିଲାମାନେ ଦେଖିଲେ, ତାଙ୍କୁ ଦେଖିଲା ବେଳକୁ ସେ ବୁଢା ହେଇକି ଛୁଆକୁ ଧରି ତା ଝିଅକୁ ଧରି ଯାଉଛନ୍ତି। ଆମକୁ ଲାଗୁଛି ଆରେ କାଲିକାର ଏତେ ମଠକୁ ଆସିଥିଲେ, କାଲିକାର ପିଲା ଭଳିଆ ଲାଗୁଛି, କିନ୍ତୁ ଆୟୁ ଚାଲିଗଲାଣି 45 ବର୍ଷ। ଏ ସମାଜରେ 45 ବର୍ଷ ବିତିଗଲା, କହିଲେ ଆୟୁକୁ ଧରିପାରିବ ନା ତୁମେ? ବହୁତ ବୈରାଗ୍ୟ ସତ କଲେ ଲେଖୁଛନ୍ତି, ଆୟୁ କଲ୍ଲଳ ଲୋଳ କତିପୟ ଦିବସ ସ୍ଥାୟୀନମ ଯୌବନ ଶ୍ରୀ, ଏ ଯୌବନଟା କେତେ ଦିନ ରହିବ? ଯୌବନର ସୌନ୍ଦର୍ଯ୍ୟଟା କେତେ ଦିନ ରହିବ? ଅତି ଚପଳ ଏହି ଯୁବକ ବୟସ 5-10 ବର୍ଷ ଖାଲି ଏପଟ ସେପଟ ଚଙ୍ଗ ଚଙ୍ଗ ହେବେ, ବିବାହ ହେଇପାରିଲା ପରେ ସରିଲା, ତା ମାସେ 2 ବର୍ଷେ ପରେ ସରିଗଲା, ବାପା ଖାଲି ମୁଣ୍ଡ ବୁଝ କଣ କରିବା କଣ, ଖାଲି आउंडी पाउंडी कौठ आ गुंठे पकेबे खाली मुख चल सरीगला जौवन जौवन सुख शेष ये कौन ये सब भक्त भोगी लग भगवान प्रवचन जो काट न कर बैराग्य शतक लिखिले निजे राजा थे संसार प्रति गोटे वस्त्र पिंधि थुक्कार मारिक जा स्त्री वैराग्य शतक लिखिले श्रृंगार शतक लिखिले नीति शतक लिखिले सावधान करदे मनुष्य को भाई देख मुझे भक्त भोगी लोक जीवन गोटे बहुत बड़ा हेवी लास्ट आई गैस एट से कथा कौन जो मैंने कत दिन रही सुख भी कत दिन कहले अर्थ संकल्प कल्पा खाली संकल्प अर्थ टा खाली चिंता विचार चली थी अर्थ भी कुआ कौन हो कुआ कौन जा हिसाब पत्र मिल न संकल्प हिसाब से अर्थ मिलूनी पुणि जो अर्थ भी आसुची से अर्थर विनियोग कि भाव में कौन भाव रोच आप चाहू चाहू कुआ कौन पशिगला किसी कौन हिसाब हिसाब हो गला कि तो बाट पाइबे घन समय तड़ित विभ्रमा भोग रूपा चंद्रमा आकाश रे मेघ उठी आसी ता भीतरे मझे मझे बिजुली मारुछि बिजुली टा कैसे मारिव गोटे कैमेरा फोटो उठेले बिजुली रे फोटा कते सेकंड भीतर पास करी आउछि बिजुली बड़ी भोग रूपा तड़ित स्वरूप भोग गुड़ा सांगे सांगे चाहू चाहू पल भाई कंठा श्लेष रूप मुढ़म तदपि नहीं चिरम यत श्री प्रिया प्रियतमा प्रियतमार कंठ आलिंगन सुख केते दिन सुख आलिंगन करिबु बापा ये भी अस्थिर ब्रह्मण्या सक्ता भो भवतम भव भयो अम्बुधपार तरी तुम अरे ये भव सागर यदि पार हबु ये ब्रह्मण सक्ता भगवान कर भजन टिके कर ये नौका को टिके धर उद्धार हबु जदि भव सागरु उपाय करी एबे भजश्री गुरु चाहू चाहू दिन चल जाओ सब विद्युत उपमा बड़ी हरे कृष्णा 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 हरे 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 राम 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 हरे हरे संसार जो वस्तु गुड़िक अच्छा अशेष शरीर है अशेष रोगर उद्भव स्थान अच्छा स्त्री पुत्र संपद ये कौन जहां को लेकिन आम भोग जहां को लेकिन आनंद पाचे आनंद आम शरीर के समय दब आज्ञा यहाँ कि शुणी भाविया उचित ना मानने बोलते टोटाल फैमिली लाइफ एग्नेस्ट बाहर पट मैंने भावती बाबाजी मैंने बाहर चुरा ही ना से चाहूना संसार चलू बोली संसार चलो कमी लोक मैंने बेले बेले प्रश्न कर सब आवाज हो गए संसार चलो कमी आज्ञा समस्ते बाबाजी हो पारे जदि भी समस्ते बाबाजी हो जाती भी संसार चलने भगवान भगवान तो चाहूँगी जिते शीघ्र पुलिस जिते शीघ्र चाहिए गोटे हेडाक ना ए चोर मैंने जेलखाना भितर रही हेडाक खायापी ने मेडिसीन मंदिर कर बाबाजी डाके बुझा पुणी कोर्ट को आने गवर्नमेंट चाहिए जेल रू जिते शीघ्र लोक बाहर की पड़ात कि चोर यदि कह न रही पुलिस केमी चल पुलिस बच गवर्नमेंट चलो कम एटा चोर ठीक कथा भगवान चाहूँ जिते शीघ्र ब्रह्मांड खाली ये हेडेक ना परमात्मा रूप से गोटे जीव कर्मफल भोगुची देखुचे जो कुकुर जो कि गले भगवान परमात्मा रूप से हृदय जाए रोच न्यूट्राल कि देखुं ना बंधु ना करेंगे कौन आज विष्टार कमी हेल्ले तक गल समस्त उद्धार पाई क्षति कौन अच्छे मन शिक्षार से कथा कहले पुत्र दारा संपद जीवन जौवन मद पुत्र दारा संपद जीवन जौवन मद जे कर से सकलिया सार जे कर से स
সকালিয়া সার জল বিন্দু কত ক্ষণ তে মত জানি হামান জল বিন্দু তত ক্ষণ তে মত জানি ত্রিভুবনে কৃষ্ণ মাত্র সার
মন শিক্ষার সে কথা কহিলে কৃষ্ণ হচ্ছে সার ধন স্ত্রী পুত্র ই শরীর মিলছে মানে আঙ্কু নেই তো চালিয়া পড়ি কোণ করিয়া সমস্ত সাধ হয়ে পারবে কিংবা সমস্তে এ বৈরাগ্য ধর্মরে আসিপারে কিন্তু সি যে বস্তু ধরিছে সে অসার বস্তু অনিত্য বস্তু সে সুখ মিলব কিন্তু কেবল শরীরক চলিয়া কোণ করা শরীর নচালে সে আত্মধর্মরে সহযোগ করু না সেপাই ব্যবস্থা ভগবান করছেন ভগবান বিবাহ করি যদি লোক কে তাহলে সংসারটা মায়া ভগবান কাহিকি জিনিস তৈরি কলে আরে ভগবান তৈরি করি ভুল না মদটা সরকার যে তৈরি করছে প্রথমে এটা ভুল কিছু না কারণ মদ্যপ মান মদ ন খাইলে সেসব সাপর বিষক খাইবে ফরেনরে যে পুরা হেভি নিশা খাতে সে সর্পর পোষিক সর্প মানে রকিছেন এমানে যাবে জিভ দেখবে সে সাপ তা থাকে মারি এমিতিকা অনেক আপনি জানুন না এমিতিকা নিশা করবি সংসারে অনেক ভগবান কন্ট্রোল করছেন মদ ফ্যাক্টরি লাইসেন্স দেওয়া দ্বারা সরকার কৌ না যে সমস্ত মদুয়া হুম আটলিষ্ট মদুয়া মানে তাীবন কু নষ্ট ন করি সেটি টিকি মদ খাই সন্তুষ্ট হয়ে রুহ সেইভাবে ভগবান সংসার কু সৃষ্টি করছেন সংসার দুঃখ দিয়েছেন ভরি করে রকিছেন তাহলে আম কিন্তু ছাড়ছেন না আমি ডাইরেক্ট হরিভজন করে পারা না আমার অধিকার না আমি আত্মধর্ম সাগে সাং করে পারা না সেপা আমি দিয়ে ঠিক আছে বিবাহ কিন্তু জাঁ এইসব অস্থায়ী বস্তু অসার বস্তু মৃগ তৃষ্ণিকা আয় শরীর রোগর স্থান এবং দ্বিতীয় তৃতীয় কোণ কে না বিদ্যতে তু জনু তদাপি বিদ্বান হে প্রভু সংসারটা গোটে মৃগ তৃষ্ণা ভাল সুখ অন্তু বিদ্বান লোক মানে বড় বড় বিদ্বান লোক মানে এটা জাঁকি বি তা নির্বেদ্য আস নির্বেদ্য মানে বৈরাগ্য পুবি তা পছরে ধাইছেন বড় বড় বিদ্বান মানে শাস্ত্র পড়ুছেন সব কিছু করছেন কিন্তু সংসারের এই চপল সুখ রোগ উদ্ভব স্থান এই শরীর কু ভোগ করা তা পছরে ধাইছেন বড় বড় না তো নির্বেদ্যতে মতো আশ্চর্য লাগুছে প্রভু মতো লোক মানুষের বৈরাগ্য আসুনি যে বৈরাগ্য কু ভাগবত বারম্বার উদ্গার করছেন জনে বেশ্যা দ্বারা শিক্ষা দেছেন আদারা কাহ সংসারে ভোগী সবুঠু ভোগ বারঙ্গনা মান থাকে ভোগ বৃত্তি পূর্বর কর্মফলের সে দেহ কু বিক্রি করতে কিন্তু ভাগবত এভাবে মহিমাময় শাস্ত্র তাঙ্কর উদ্গার বিদেহী পুর অস্মিন মু বিদেহী পুর জনকপুরের একমাত্র গোটে মন্দ নারী পিঙ্গলা উদ্গার করছে অবহূত যাচ্ছেন না বাট দিয়ে দেখলে পিঙ্গলা বেশ্যা পাখর গোটে শিক্ষা দেলে চব্বিশ শিক্ষা গুরু ভিতর পিঙ্গলা তাঙ্কর গোটে শিক্ষা শিক্ষা গুরু সুন্দর বস্ত্র পিধি দ্বারমরে তার দ্বারমরে আসি ঠিয়া হয়েছে যে পুরুষ যাচ্ছি চিন্তা করছে আর এই লোকটি ধনী লোক সুন্দর বস্ত্র পিধি এ নিশ্চিত মতো আসব ধন দল এইভাবে রাত্রি অর্ধরাত্রি ব্যতীত হয়ে গেল তা মনে বৈরাগ্য আসল কিন্তু বড় বড় বিদ্বান মানক মনে এটি কোর তো নির্বিদ্যতে প্রভু মতো আশ্চর্য লাগুছে সংসার লোক মানে এত কষ্ট পাচ্ছেন কাহি কষ্ট পাচ্ছেন তা পরবর্তী পদের অলম মধুলবে কাম অনল ভাই হৃদয় ভিতরে জাগ্রত হচ্ছে ধন কামনা স্ত্রী কামনা পুত্র কামনা ভোগ করিবার কামনা গোটে অনল ভাই মিলুছি কেতে কামনা ଗୋଟେ ଜାଗାରେ ଅଗ୍ନି ଜଳୁଛି, ତାକୁ ଠୋପେ କିରୋସିନ ପକେଇବେ ବା ଠୋପେ ଘିଅ ପକେଇବେ, ତାର ଅବସ୍ଥା କଣ ହବ? ସେ କଣ ଲିଭିବ ନା କଣ ହବ? ନା ତା କାମନା ଲାଗିବ, ତା କାମନାଟା ପୂର୍ଣ୍ଣ ହବ? ଜୀବନ କେତେ କାମନା କିଛି କୁହାଯାଇ ପାରିବନି। ସେଥିପାଇଁ ଭାଗବତ କହିଲେ ଯା ତ ପୃଥିବ୍ୟା ବୃହି ଯାବ ହିରଣ୍ୟ ପଶବ ସ୍ତ୍ରୀ ନା ଦୁହତି ମନା ପୁଂସ ନା ଦୁହେତି ମନା ପ୍ରୀତ ପୁଂସ କାମ ହତସ୍ୟ। ଯେ ନିଜ ସ୍ତ୍ରୀକୁ ବସେଇ କହୁଛନ୍ତି ଯଯାତି ମହାରାଜ, ହେ ଦେବଯାନୀ ତୁମକୁ ମୁଁ କଣ କହିବି, ତୁମେ ଶୁକ୍ରଙ୍କର ସଂସାରରେ ବଡ଼ ବିଦ୍ୱାନଙ୍କର ଭଗବତ ବିଭୂତିଙ୍କର ତୁମେ ଝିଅ, ତୁମକୁ ଏଇ କାମନା କଥା ମୁଁ କଣ କହିବି, କାମନାଳ କଥା ମୁଁ କଣ କହିବି। ହଜାରେ ବର୍ଷ ମୋ ପୁଅ ପାଖରୁ ମୁଁ ଧାର ଆଣିଲି ଆୟୁ ଭୋଗିବା ପାଇଁ, ସଂସାରକୁ ସୁଖ ସୁଖ ପାଇବା ପାଇଁ, କିନ୍ତୁ ପ୍ରଭୁଙ୍କର କୃପାରୁ ମୋର ଆଜି ଚକ୍ଷୁ ଖୋଲିଗଲା। ଏ କାମନା ଏଭଳି କାମାନଲ, କୌଣସି କାମନା ବି କେବେ ନିର୍ବାପିତ ହବନି। ଜୀବନ ଏତେ କାମନା ଅଛି, ଅନନ୍ତ କାମନା ହୃଦୟ ମାଝେ ମୋର କ୍ରୋଧି ଦମ୍ବ ପରାୟ, ଅନନ୍ତ କାମନା। ତା ଭିତରେ କାମନା ପୂର୍ଣ୍ଣ କେତେ ହଉଛି? ମଧୁଲାଭ, ଗୋଟିଏ ଠୋପା କାମନା ପୂର୍ଣ୍ଣ ହଉଛି। ତଥାପି ଲୋକଙ୍କର ବୈରାଗ୍ୟ ଆସୁଛି, ଏତେ ପ୍ଲାନ ଏତେ ପ୍ରୋଜେକ୍ଟ ସବୁକିଛି ଗୋଟିଏ ଠୋପା। ତ ବିଚାର କରିବା ଦରକାର ନା, କାହିଁକି କହୁଛି ନ ତୁ ନିର୍ବିଦ୍ୟତେ, ଲୋକର ବୈରାଗ୍ୟ ଆସୁନି। ଅଥଚ ଭାଗବତରେ ଗୋଟିଏ ରାତିରେ ଗୋଟେ ବେଶିଆର ଜୀବନର ପରିବର୍ତ୍ତନ ହେଇଗଲା। କେତେ ପୁରୁଷ ଯାଉଛନ୍ତି କେହି ତାକୁ ଚାହୁଁନାହାନ୍ତି, କେହି ଆସିଲେନି, ଧନ ପାଉନି, ସୁନ୍ଦର ସେଦିନ ସୁନ୍ଦର ସୁନ୍ଦର ବସ୍ତ୍ର ପିନ୍ଧିକି ଠିଆ ହେଇଛି, ଜୀବନ ପରିବର୍ତ୍ତନ ହେଇଗଲା। ପରମାତ୍ମା ତାଙ୍କୁ କୃପା କଲେ, ଭଗବାନ ତାଙ୍କୁ କୃପା କଲେ, ନିଦ୍ରା ମାଡ଼ି ଆସୁଛି, କିନ୍ତୁ କୌଣସି ପୁରୁଷ ତାଙ୍କ ପାଖକୁ ଆସୁନାହାନ୍ତି, ପିଙ୍ଗଳା ପାଖକୁ। ଅନ୍ତରରେ ପରମାତ୍ମା ତାଙ୍କୁ ଜ୍ଞାନ ଦେଲେ, ଆଚ୍ଛା ଆଚ୍ଛା ବିଧେଇପୁର ଇ ଜନକପୁର ସମସ୍ତେ ଭକ୍ତ, କିନ୍ତୁ ମୁଁ ଏକମାତ୍ର ମୂଢ ଲୋକ, ମୁଁ ଏ କାମନା ପାଇଁ ଆଜି ରାତିରେ ଟିକେ ଶୋଇପାରୁନି, ଏ ଆଶା ପାଇଁ, ଏ ଶରୀର ଧନ ପାଇଁ, ଶରୀରକୁ ସୁଖ ପାଇଁ, ମୁଁ ଯଦି ଭଗବାନଙ୍କୁ ଡାକିଥାନ୍ତି ମୋର ଜୀବନରେ କେତେ ଲାଭ ହେଇଥାନ୍ତା। ଏତେ ଦିନ ପରପୁରୁଷମାନଙ୍କ ନିକଟରୁ ଧନ ନେଲି, ସ୍ୱାର୍ଥ ପରା ପରପୁରୁଷମାନେ ମୋ ଦେହକୁ ଭୋଗ କଲେ, କିନ୍ତୁ ମୋ କାମନା ତ କାହିଁ ନିର୍ବାପିତ ହେଇନି। ସନ୍ତୁ ସମୀପମ ରମଣମ ରତିପ୍ରଦମ ବିତମ ପ୍ରଦମ ନିତ୍ୟମିମମ ବିହାୟ ଅକାମଦମ ଭୟ ଦୁଃଖାଦି ଶୋକମ। ଏ ପରପୁରୁଷକୁ ମୁଁ ଭଜନ କରିବି ଯିଏ ଅକାମଦମ ମୋ କାମନା ପୂର୍ଣ୍ଣ କରିପାରିଲେନି? ମୋର ଯୌବନ ଅବସ୍ଥାରୁ ଆଜି ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଯୌବନର ଅର୍ଦ୍ଧାର୍ଦ୍ଧିକ ସମୟ ଚାଲିଗଲାଣି, କିନ୍ତୁ ମୋ କାମନାଳ ତ କାହିଁ ନିର୍ବାପିତ ହଉନି। ମୁଁ ଆଉ କାହାକୁ ଭଜନ କରିବିନି। ସନ୍ତୁ ସମୀପମ ରମଣମ ରତିପ୍ରଦମ, ଜୀବକୁ ଆନନ୍ଦ ଦେବି ପରମାତ୍ମା ମୋ ହୃଦୟରେ ଅଛନ୍ତି, ମୁଁ ତାଙ୍କ ସାଙ୍ଗରେ ରମଣ କରିବି। ଅବହୁତ ଗଲାବେଳେ ଶୁଣିଦେଲେ ତାର ଉଦ୍ଗାର, ବେଶ୍ୟା ଦ୍ୱାରମରେ ରହିକି ଉଦ୍ଗାର କରୁଛି, ସେଇଟାକୁ ଆସିକି ଯଦୁରାଜନଙ୍କ କଥା କହୁଛନ୍ତି, ଯଦୁରାଜନ ଶୁଣ ଶୁଣ ଦେଖ ଜଣେ ବେଶ୍ୟାର କିଭଳି ଉଦ୍ଗାର, କାମାନଲ ମଧୁଲବେଇ, ଏ ସଂସାରରେ କାମନା କିଭଳି, ଆଜି ଭଗବାନ ତାକୁ କରୁଣା କରିଛନ୍ତି, ସେ ଉଦ୍ଗାର କରୁଛି, ନା ମୁଁ ଆଉ ସଂସାର ସୁଖ ପଚାର ଧାବମାନ ହେବି ନା, ଏ ଶରୀର କଣ। ତାଙ୍କର ଶ୍ଳୋକ ଶୁଣିବେ, ରୁକ୍ମିଣୀ ଯେଉଁ ଶ୍ଳୋକ କହିଛନ୍ତି ଠିକ ସେଇଭଳି ଶ୍ଳୋକ। ଆରେ ଗୋଟେ ଘର ତିଆରି କଲାବେଳେ କିଛି ଖମ୍ବ ଦରକାର, ଘରର ପିଲର ନାହିଁ, ଆଉ କଣ ପକାନ୍ତି ସେଟାକୁ, ବାଉଁଶ ଗୁଡା ପକାନ୍ତି ନା ଏମିତି ଆଲମ୍ବନ କହିଲେ, ଇଏ ହସ୍ତ ପଦ ଏସବୁ ଏଇ ବୋନ ଅସ୍ଥି ଗୁଡିକ ହଉଛି ପିଲର। ଅବହୁତ ଠିଆ ହେଇକି ଶୁଣୁଛନ୍ତି, ଆରେ ଅବହୁତ ରାତିରେ ଶୟନ କରନ୍ତି, ଅର୍ଦ୍ଧରାତ୍ରିରେ ତାଙ୍କର ଉଦ୍ଗାର ଚାଲିଛି, ଅବହୁତ ଶୁଣୁଛନ୍ତି, ଆରେ ବେଶ୍ୟାଟା ଏଭଳି ଉଦ୍ଗାର କରୁଛି, ଏ ଶରୀର କଣ। ଘରଟା ଆପଣଙ୍କର ଗୋଟେ ଛାଉଣି ଘର, କୁଟାରେ ନଡ଼ାରେ ଛାଉଣି ହେଇଛି, ସୁନ୍ଦର ଦେଖାଯାଉଛି, କାଢ଼ିଦେଲେ ତାକୁ, ତା ଦେହରେ ବାଉଁଶ କିଛି ଅଛି, ଦେଖୁନାହାନ୍ତି ଏସବୁ ବାଉଁଶ ସବୁ ଭିତରେ ସେଟ ହେଇଛି। ୟାପରେ ବ୍ରହ୍ମାଜୀ ସବୁ ଗୋଟେ ଗୋଟେ ଡେକୋରେଟ କରିଦେଇଛନ୍ତି, ନଖ କେଶ କେମିତି ଦେଖୁନାହାନ୍ତି, କେଶଟା ମଣିଷର କେଶ ନଥାନ୍ତି ସେ କେମିତି ଦେଖାଯାଆନ୍ତି, ଚର୍ମ ସବୁ ଜିନିଷ ଗୋଟେ ଗୋଟେ ଅଲଗା ଅଲଗା କରି ରଖନ୍ତୁ, ଚର୍ମକୁ କାଢ଼ିକି ଅଲଗା ରଖିବେ, କେଶକୁ କାଢ଼ିକି ଅଲଗା ରଖିବେ, ମଳକୁ ମୂତ୍ରକୁ ରକ୍ତକୁ ସବୁକୁ ସବୁ ଗୋଟେ ଗୋଟେ ଅଲଗା ଅଲଗା ପାତ୍ର ରଖେ। ତାକୁ ମଣିଷ ଦେଖିଲେ ମଣିଷ ଛେପ ପକେଇବ। ଆମେ ଆମେ ନିଜେ ଦେଖିଲେ ଥୁକାର କରିବା ତାକୁ। ଆଜି ଦେଖନ୍ତୁ ବ୍ରହ୍ମା ଆଜି ଗୋଟିଏ ଘର ଭିତରେ ରଖିକି ଛାଉଣି ଦେଲା ପରେ କେଡ଼େ ସୁନ୍ଦର ଦେଖାଯାଉଛି କହିଲା, ଆରେ ମୁଁ ସେଇ କାନ୍ତା, ମୁଁ ଆଉ କୌଣସି ପରକାନ୍ତାକୁ ଭୋଜନ କରିବି? ତାଙ୍କର ଉଦ୍ଗାର ଆସିଗଲା। ଜୀବର ଯୋଉ ଅନନ୍ତ କାମନା ଅଛି ମଧୁ ଲବେ, ଏତେ କଷ୍ଟ ପାଇଲା ପରେ ବି ତାର ଆସୁନି, ବୈରାଗ୍ୟ ଆସୁନି। ସେ ବିଦ୍ୟାପତି କହିଲେନି, ତାତଲ ସୈକତ ବାରି ବିନ୍ଦୁ ସମ ସୁତମିତ ରମଣୀ ସମାଜ। ରେ ମନ, ତା ତତଲା ବାଲି, ତତଲା ବାଲିରେ ତାତଲ ସୈକତ ବାରି ବିନ୍ଦୁ ସମ ଫୋପେ ବର୍ଷା ହେଲା। ବହୁତ ଗରମ ବେଳେ ଆପଣ ଦେଖିଛନ୍ତି ନା, ବହୁତ ଗରମ ଦିନରେ ଝୁରଝୁର ହେଇକି ବର୍ଷା ହେଇଯିବ, କଣ ହବ? ଥଣ୍ଡା ହବ ନା ବେଶୀ ଗରମ ଉଠିବ? ବେଶୀ ଗରମ ହବ, ଗୁଳୁଗୁଳି, କଣ ନାମ ଗୁଳୁଗୁଳି ହେଲା। ଇଏ ଜୀବନର ଅବସ୍ଥା ଏହା ହଉଛି, କାମନା ଅନନ୍ତ, କାମାନଳାଣା ଲାଗିଛି। ଏ ସ୍ତ୍ରୀ ପୁତ୍ର କନ୍ୟା ଧନ କାମନା ଟିକେ ବର୍ଷା ଭଳିଆ, ଆହୁରି ଆହୁରି ଗୁଳୁଗୁଳି ହେଲା, ଚାଲିଛି ଗରମ। ତାତଲ ସୈକତ ବାରି ବିନ୍ଦୁ ସମ ସୁତମିତ ରମଣୀ ସମାଜ। ଏ ସୁତ ମିତ ବନ୍ଧୁ ବାନ୍ଧବ, ଆଉ ଏ ସ୍ତ୍ରୀ ପୁରୁଷର ସମାଜ ଭିତରେ କଣ ସୁଖ ଅଛି? ଯେ ବୁଦ୍ଧିମାନ ଲୋକ ସେ ପ୍ରଭୁଙ୍କର ଆଶ୍ରୟ କରି ପ୍ରଭୁଙ୍କୁ ଭଜନ କରି ନବା ଦରକାର, ସୁଖ ଲୁଟି ନବା ଦରକାର। ତେଣୁ ହେ ପ୍ରଭୁ, ଜୀବର ଅବସ୍ଥା ହଉଛି ଏଇଆ, ସେଥିପାଇଁ ସେ ଅଜ୍ଞ, ସେଥିପାଇଁ ସେ ଭଗବାନଙ୍କୁ ସକାମ ଭକ୍ତି ମାଗୁଛି ବା ସକାମ ବସ୍ତୁ ମାଗୁଛି। କିନ୍ତୁ ନିଷ୍କାମ ଭଗବାନ ଯେତେବେଳେ କୃପା କରିବେ ଜଣେ ଭକ୍ତକୁ, ତାର ଅନ୍ତରରେ ନିଷ୍କାମ ଭାବ ଆସିଗଲେ ସେ ସୁଖ ପାଇବ। ବର୍ତ୍ତମାନ ପ୍ରହ୍ଲାଦ ମହାରାଜ ପ୍ରବଚନକୁ ବୁଲେଇଲେ, କହିଲେ ପ୍ରଭୁ କିଞ୍ଚ ଯଦ୍ୟପି ମାଦୃଶ ନାସ୍ତି କୋପି ଅଧମମ ତଥାପି ତ୍ୱାଂ ମାଂ ସର୍ବତମ କରୋତ୍ ତତେ କୃପା ମହାତ୍ମ୍ୟ କିଙ୍କର ନ୍ୟାମ। ପ୍ରଭୁ ମୁଁ ହେଉଛି ଅଧମ, ଅସୁର କୂଳରେ ଜନ୍ମ, ମୋର କୌଣସି କାମନା ଆବଶ୍ୟକ ନାହିଁ, ମୁଁ ତ ସବୁ ସଂସାର ସ୍ୱରୂପକୁ ବୁଝିଗଲିଣି। କିନ୍ତୁ ପ୍ରଭୁ ମୁଁ ଅଧମ ଲୋକ ହେଇକି ମୋତେ ଆଜି ଆପଣ ବହୁତ ଉତ୍ତମ କରିଦେଇଛନ୍ତି, ଆପଣଙ୍କର କୃପା ମହିମାକୁ ମୁଁ କ'ଣ କହିବି? ପ୍ରହ୍ଲାଦଙ୍କର ବାରମ୍ବାର ବାରମ୍ବାର ଗୋଟିଏ କଥା ତାଙ୍କ ମୁଣ୍ଡକୁ ଆସୁଥିଲା, କିଏ କଥାଟି? ଯେତେବେଳେ ପ୍ରହ୍ଲାଦ ଭଗବାନଙ୍କ ଚରଣ କମଳ ତଳେ ପଡ଼ିଯାଇଥିଲେ, ସୁପାଦ ମୂଲମ ପତିତମ ତମର ଭକମ ବିଲୋକ୍ୟ ଦେବ କୃପୟା ପରିପ୍ଲୁତମ ଦେଖିଲେ ପିଲାଟି ପାଦ ତଳେ ପଡ଼ିଛି, ବିଲୋକ୍ୟ ଦେବ କୃପୟା ପରିପ୍ଲୁତ। ଭଗବାନ ପ୍ରହ୍ଲାଦ ମହାରାଜ, ପ୍ରଭୁ ନୃସିଂହଦେବ ପ୍ରହ୍ଲାଦ ମହାରାଜଙ୍କୁ କୃପା କଲାବେଳେ କୃପା ସାଗର ଯେମିତି ଉଦ୍ଭେଳିତ ହଉଛି, ଆଉ ତାଙ୍କ ମସ୍ତକରେ ଯେଉଁ ହାତ ଦେଇଛନ୍ତି ପ୍ରହ୍ଲାଦଙ୍କର, ଏଇ କଥାଟା ସ୍ମରଣ ଆସୁଛି ଖାଲି ବାରମ୍ବାର। ସବୁ ସ୍ତୁତି କରିସାରିକି ବର୍ତ୍ତମାନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ଗୋଟେ ଅନ୍ୟାୟ କାମ କରିଦେଲେ। ସେତେବେଳେ ଭାବୁଥିଲା, ଆରେ ଭଗବାନ ଏକଥା କେମିତି କଲେ? ମୋତେ ଯଦି ଏକାନ୍ତରେ ମୋ ମୁଣ୍ଡ ଉପରେ ହାତ ଦେଇଥାନ୍ତେ କିଛି ଅସୁବିଧା ନାହିଁ, କିନ୍ତୁ ଲକ୍ଷ୍ମୀ ଠିଆ ହେଇଛନ୍ତି, ବ୍ରହ୍ମା ଠିଆ ହେଇଛନ୍ତି, ଶିବଜୀ ଠିଆ ହେଇଛନ୍ତି, ସଂସାରରେ ଦେବ ସମାଜ ଠିଆ ହେଇଛନ୍ତି, ଆଉ ଅସୁର ସମାଜ ଠିଆ ହେଇଛି, ମୋ ମୁଣ୍ଡ ଉପରେ ହାତ ଆପଣ ରଖିଦେଲେ? ଏଇଟା ପ୍ରହ୍ଲାଦ ମହାରାଜଙ୍କର ମନକୁ ବାରମ୍ବାର ବାରମ୍ବାର ଆନ୍ଦୋଳିତ କରୁଛି, କହୁଛନ୍ତି ପ୍ରଭୁ ମୁଁ ହେଉଛି ଅଧମ, କିନ୍ତୁ ମୋତେ ଆପଣ ଉତ୍ତମ କରିଦେଲେ ଆପଣଙ୍କ କୃପା ଦ୍ୱାରା। ଏଇ ଶ୍ଳୋକଟି କହୁଛନ୍ତି, ଏଇ ହେଲା ଭଗବାନଙ୍କର ଅହେତୁକୀ କୃପା। ଭଗବାନ ମୁଣ୍ଡ ଉପରେ ହସ୍ତ ରଖିବା, ବକ୍ଷରେ ଆଲିଙ୍ଗନ କରିବା, ଏ ସୌଭାଗ୍ୟ କମ୍ ଦିଅନ୍ତି, ଅତି ନିଜ ଲୋକକୁ ଦିଅନ୍ତି, ସମସ୍ତଙ୍କୁ ଦିଅନ୍ତି। କ୍ୱାହମ୍ ରଜ ପ୍ରଭବ ଇଷତମ ଅଧିକ ଅସ୍ମି ଜାତଃ ସୁରେତର କୁଲେ କୁତ ଭାନୁକମ୍ପା ନ ବ୍ରହ୍ମଣୋ ନ ତୁ ଭବସ୍ୟ ନ ବୈରମାୟା ୟନମେ ଅର୍ପିତ ଶିରସି ପଦ୍ମକର ପ୍ରସାଦ। ପ୍ରହ୍ଲାଦଙ୍କର ମନ, ଆଉ ତାଙ୍କର ଭାଗ୍ୟରେ ଆଉ କ'ଣ ଅଛି ବୋଲି ଆପଣ କ'ଣ ଆଉ ସୌଭାଗ୍ୟ ବୋଲି ବିଚାର କରିବେ? ସର୍ବସମ୍ମୁଖରେ ଭଗବାନ ତାକୁ ଅଙ୍ଗୀକାର କରିଦେଲେ, ମସ୍ତକ ଉପରେ ଅଭୟ କରକମଳକୁ ରଖିଦେଲେ। ଯାହାକୁ କାଳ ଭୟ କରେ ସେ ହସ୍ତ ଯେଉଁ କୃପା ପଡ଼ିଗଲା, ଆଜି ପ୍ରହ୍ଲାଦ ସେ କଥାର ସ୍ମରଣ କରି କହୁଛନ୍ତି, କ୍ୱାହମ୍ ରଜ ପ୍ରଭବ, ପ୍ରଭୁ ମୋର ଜନ୍ମ ରଜଗୁଣରେ ଜନ୍ମ, ମୋର ଜନ୍ମ ରଜଗୁଣରେ ଜନ୍ମ ମାନେ କାମ କ୍ରୋଧ ଆମର ବୃତ୍ତି, ଆମ କୁଳର ବୃତ୍ତି, ଏଟା ଆମର କୁଳ ବୃତ୍ତି, ତମ ଅଧିକ ଅସ୍ମିନ୍ ଜନ୍ମ ରଜଗୁଣରେ, ଆଉ ତମ ପ୍ରଭାବ ଆମ କୁଳରେ ବେଶୀ ଅଛି ଅସୁର କୁଳରେ, ଆଉ ଆପଣଙ୍କ କୃପାଟା କେଉଁଠି, ଆପଣଙ୍କ କୃପା ସାତ୍ତ୍ୱିକ ଲୋକ ଉପରେ ହୁଏ, ସାତ୍ତ୍ୱିକ କୁଳ ଉପରେ ହୁଏ, କିନ୍ତୁ ଆପଣ ମୋ ଉପରେ କେମିତି କୃପା କରିଦେବେ, କୋ ତୋବାନ କମ୍ପା, ଆଉ ଆପଣଙ୍କ କୃପା କିଭଳି, ଏଠି କହୁଛନ୍ତି ନା ବ୍ରହ୍ମଣ, ଆପଣ ବ୍ରହ୍ମାଙ୍କୁ ହିଁ କୃପା କରୁନାହାନ୍ତି, ଭଗବାନ ଚାହୁଁଛନ୍ତି ପ୍ରହ୍ଲାଦଙ୍କ ମୁଖକୁ। ଆରେ ପ୍ରହ୍ଲାଦ ଏ କଥା କଣ କହୁଛି, ଭଗବାନ ବ୍ରହ୍ମାଙ୍କୁ କୃପା କରିଛନ୍ତି କିନ୍ତୁ ମସ୍ତକ ଉପରେ ହସ୍ତ ଦେଇନାହାନ୍ତି, କେବେ ବି ଇତିହାସରେ ନାହିଁ, ଲକ୍ଷ୍ମୀଙ୍କ ମସ୍ତକ ଉପରେ କେବେ ହସ୍ତ ଦେଇନାହାନ୍ତି, ଶିବଜୀଙ୍କ ମସ୍ତକ ଉପରେ ହସ୍ତ ଦେଇନାହାନ୍ତି, କିନ୍ତୁ ପ୍ରହ୍ଲାଦ ମସ୍ତକ ହସ୍ତ ଦେଇ ପ୍ରହ୍ଲାଦ ସେଇଟାକୁ ସ୍ମରଣ କରୁଛନ୍ତି, ନବୈ ରମାୟା ନା ବ୍ରହ୍ମଣ ନତୁ ଭବସ୍ୟ, ସେଇଠି ଶିବଜୀ ଠିଆ ହେଇଛନ୍ତି, ଏ ବ୍ରହ୍ମାଙ୍କ ଉପରେ ଆପଣ ହସ୍ତ ଦେଇନାହାନ୍ତି, ଶିବଜୀଙ୍କ ମସ୍ତକ ଉପରେ ହସ୍ତ ଦେଇନାହାନ୍ତି, ନ ତୁ ରମାୟା ତୁମର ନିଜର କାନ୍ତା ଲକ୍ଷ୍ମୀଙ୍କ ଉପରେ ତୁମେ ହସ୍ତ ଦେଇନା, ଜନ୍ମେ ଜନ୍ମେ ଅର୍ପିତ ଶିରସି ପଦ୍ମକର ପ୍ରସାଦ, ଆପଣଙ୍କର କର ପଦ୍ମ ପ୍ରସାଦକୁ ମୋ ମୁଣ୍ଡ ଉପରେ ରଖିଦେଲେ। ଏଇଟା ପ୍ରହ୍ଲାଦଙ୍କର ମନକୁ ଆନ୍ଦୋଳିତ କରୁଛି, ଏଇଟାକୁ ଅହେତୁକୀ କୃପା କୁହାଯାଏ, କୃପା ଦୁଇ ପ୍ରକାର, ଗୋଟିଏ ସହେତୁକୀ ଗୋଟିଏ ଅହେତୁକୀ, ସହେତୁକୀ ଅହେତୁକୀ, ହେତୁ ରହିତ କୃପା ହେତୁ ବିହୀନ କୃପା, ହେତୁ ରହିତ କୃପା କଣ ଅଛି ଯେ ସଂସାର ଲୋକମାନେ ହେତୁ ରହିତ କୃପା କର, ଭଲ କାମ କଲ ଆପ ତୁମକୁ ଆଶୀର୍ବାଦ ଦେବେ, ପରେ ତୋର ମଙ୍ଗଳ ହଉ, ତୋ ପିଲା ଛୁଆ ସୁଖର ରୁହ, ବ୍ରାହ୍ମଣ ବ୍ରାହ୍ମଣ ଦେବତା ଏମାନଙ୍କୁ ଆପଣ ସକାମୀ ଲୋକ ପ୍ରଣାମ କଲେ କହିବ ସୁଖର ସୁଖ ଶାନ୍ତି ହଉ, ସଂସାର ଲୋକମାନେ ସହେତୁକୀ କୃପା କରନ୍ତି, ଲୋକଟା ଭଲ ତାର ସ୍ୱଭାବ ଭଲ ତାକୁ ଦେଖିକି କୃପା କର, ସହେତୁକୀ କୃପା ଦେବତା ପର୍ଯ୍ୟନ୍ତ ହେତୁକୁ ଦେଖିକି କୃପା କରିବେ, କିନ୍ତୁ ଭଗବାନଙ୍କର କୃପାଟା ସହେତୁକୀ କୃପା ନୁହେଁ, ଇ ହେଲା ବିଶେଷତ୍ଵ। ଏଇଥିରେ ଭକ୍ତ ତାର ଜୀବନରେ ପରାସ୍ତ ହେଇଯାଉଛି, ଭକ୍ତ କେତେବେଳେ ପରାସ୍ତ ହେଇଯାଉଛି ଯେତେବେଳେ ତାର ହେତୁ ଉପରେ ବିଶ୍ୱାସ ଆସୁଛି, ସାଧନ କରିବାକୁ ପଡ଼ିବ କିନ୍ତୁ ସାଧନ କୃପାକୁ ଆକର୍ଷଣ କରିପାରିବନି, କିନ୍ତୁ ସାଧନ ନ କଲେ ବି କୃପା ଆସିବନି, ଦୃଷ୍ଟ୍ୱା ପରିଶ୍ରମମ୍ କୃଷ୍ଣ କୃପୟା ସ୍ୱାସିତ ବନ୍ଦନେ, ସାଧନର ପରିଶ୍ରମ ଦେଖିକି ଜୁଷ୍ଣମତା ଧାଉଁଛନ୍ତି, ଶରୀରରୁ ଘର୍ମ ଝାଳ ବୋହିଯାଉଛି, ପରିଶ୍ରମ ଜୁଷ୍ଣମତାଙ୍କର କଣ ହଉନଥିଲା କି, ହଉଥିଲା, ବହୁ ପରିଶ୍ରମ ହଉଥିଲା, ସେଟା ଦେଖିଦେଲେ ମୋ ମାଙ୍କୁ ଏତେ ପରିଶ୍ରମ ହେଲାଣି, ଆଉ ଭଗବାନ ଶ୍ରୀକୃଷ୍ଣ ଧାଉଛନ୍ତି ତାଙ୍କର ଲାଲିମା ପାଦ ରକ୍ତିମା ଯେ ପାଦ ପଦ୍ମ, ଯଶୋଦା ମାତା ଚିନ୍ତା କରୁନି, ମୁଁ ଯଦି ଗୋଡ଼େଇବି ଏମିତି ନା କେତେ କଷ୍ଟ ହଉଥିବ କହିଲ, କାହ୍ନାକୁ ତ କଷ୍ଟ ହବ ନା, କୃଷ୍ଣଙ୍କର ସୁଖ ବିଧାନରେ ଚିନ୍ତା କରୁଛନ୍ତି, ସାଧନ କଲା ପରେ ଯେ ସାଧନର ବଳ ନାହିଁ କୃପାକୁ ଆକର୍ଷଣ କରିବ, ଏଇଟା ଦେବାଦେବୀଙ୍କର ଭଜନରେ ଲାଗିବ, ଏଟା ସହେତୁକି କୃପା, ହିରଣ୍ୟକଶିପୁ କଠୋର ତପସ୍ୟା କଲେ ବ୍ରହ୍ମା ଆସିଗଲେ, ଭସ୍ମାସୁର ବା ବୃକାସୁର କଠୋର ତପସ୍ୟା କଲେ ଶିବଜୀ ଚାଲି ଆସିଲେ, କିନ୍ତୁ ସେଇ ହିରଣ୍ୟକଶିପୁ ସେଇଭଳି କଠୋର ତପସ୍ୟା କରିଦେଲେ ବିଷ୍ଣୁ ଆସିନଥାନ୍ତେ, ଭଗବାନଙ୍କୁ ପ୍ରାପ୍ତ ହେବା ସହେତୁକି ସାଧନର କାରଣ ନୁହେଁ, ସାଧନ ଯୋଉ କରାଯାଏ ନିଜର ଭୂମିକାକୁ ପ୍ରସ୍ତୁତ କରିବା ପାଇଁ, ନିଜର ବ୍ୟାକୁଳତା ବଢ଼ିବା, ନିଜର ହୃଦୟ କ୍ଷେତ୍ରକୁ ଶୁଦ୍ଧ କରିବା ପାଇଁ, ଆମେ ଯୋଉ ହରିନାମ କରୁଛେ ଭାଗବତ ପଢୁଛେ ଆମେ କୋଟି କୋଟି ହରିନାମ କରିପାରନ୍ତି। ଏସବୁ ଯୋଉ ଜିନିଷ କରୁଛେ ଇଏ ବଳରେ ଯେ ଭଗବାନଙ୍କୁ ଆମେ ଆକର୍ଷଣ କରିଦେବା ତା ନୁହେଁ। ଯଦି ୟା ବଳରେ ଆକର୍ଷଣ କରିଦେବା ତା ନା ସାଧନର ମୂଲ୍ୟଟା ଅଧିକା ହେଇଗଲା। ସାଧନ ଭଗବାନଠୁ ଅଧିକା ହେଇଗଲେ, ସାଧ୍ୟଠୁ ଅଧିକା ହେଇଗଲେ ନା। ଏଇଟା କେବଳ ଆମର ଭୂମିଟାକୁ ଆମେ ପରିଷ୍କାର କରୁଛେ, ଆମର କ୍ଷେତ୍ର ଭୂମିକୁ ଯେଉଁଠି ପ୍ରଭୁ ଆବିର୍ଭାବ ହେବେ ତାକୁ ପରିଷ୍କାର କରୁଛେ, ସାଧନ ଭୂମିକୁ ଆମେ କର୍ଷଣ କରୁଛେ। କିନ୍ତୁ ପ୍ରାୟ ସାଧକଙ୍କର ଏଇ ଭାବଟା ଚାଲି ଆସେ, ଏଇଠି ତାଙ୍କ ଜୀବନର ପରାସ୍ତ ହେଇଯାଏ। ମୁଁ ଏତେମାଳା ଜପ କଲେ ଏହା କରିଦେଲେ ଭଗବାନ ପାଇଯିବି ନା, ଭଗବାନ ସାଧନର ଅଧୀନ ନୁହନ୍ତି, ତାଙ୍କର କୃପା ହେଉଛି ଅହେତୁକି। ପ୍ରମାଣ ପ୍ରମାଣ ଇଏ ପ୍ରମାଣ ପ୍ରହ୍ଲାଦ କ୍ୱାହଂ ରଜ ପ୍ରଭାବ ତମ ଅଧିକ ଅସ୍ମିନ୍ ଜାତ ସୁରୈତର କୁଲେ କୋତ ଭାନୁକମ୍ପା। ପ୍ରଭୁ ଏ ବଡ଼ ବଡ଼ ଦେବତା ମାନେ ଠିଆ ହେଇଛନ୍ତି ଆଉ ମୁଁ ତାଙ୍କ ଆଗରେ ସୁରୈତର କୁଳରେ ଜନ୍ମ, ମୁଁ ଅସୁର କୁଳରେ ଜନ୍ମ, ମୋ ବାପାକୁ ବଡ଼ା ଇମାନଦାର ଲୋକ ନୁହେଁ, ତିନି ଜଗତକୁ ପୀଡ଼ା ଦବା ଲୋକର ପୁଅ ମୁଁ, ଆଉ ଜନ୍ମ ହଉଛି ମୋର ଅସୁର କୁଳରେ। କୋତ ଭାନୁକମ୍ପା ଆପଣ କୃପା କେମିତି ହେଇଗଲା, ଯେଉଁ କୃପା ନ ତୁ ହବଶ୍ୟ ନ ବ୍ରହ୍ମଣ ନ ନ ରମାୟା ଜନ୍ମେ ଅର୍ପିତ ଶିରସି ପଦ୍ମକର ପ୍ରସାଦ, ମୁଁ ମସ୍ତକରୁ ଥୋଇଦେଲେ ମୁଁ କଣ ସାଧନ କରିଛି। ପ୍ରହ୍ଲାଦଙ୍କର କଣ ସାଧନର ଭାବ ଥିଲା କି, ସାଧନର ଭାବ ନଥିଲା ନା, ବ୍ରହ୍ମାଜୀ ସାଧନ କରୁନାହାନ୍ତି ନା, ଶିବଜୀ ସାଧନ କରୁନାହାନ୍ତି ନା, ଲକ୍ଷ୍ମୀ ସାଧନ କରୁନାହାନ୍ତି, କିନ୍ତୁ ତାଙ୍କ ଉପରେ ଅହେତୁକି କୃପାଟା ଗଲା। ଅହେତୁକି କୃପା ମାନେ ତାର ହେତୁ କିଛି କୁହାଯାଇପାରିବନି। ଗୋଟେ ଉଦାହରଣ କୁହାଯାଉଛି, ଯେଭଳି ନବଦ୍ୱୀପରେ କଣ ବ୍ରାହ୍ମଣ ସମାଜର ଅଭାବ ଥିଲେ, ନବଦ୍ୱୀପରେ କଣ ବିଦ୍ୱାନ ପଣ୍ଡିତ ମାନଙ୍କର ଅଭାବ ଥିଲେ, କୃପାଟା ଜଗାଇ ମାଧ୍ୟମ ପ୍ରତି କାହିଁକି ହେଲା, ତାର କାରଣ କିଏ କହିପାରିବ, କେହି କହିପାରିବେ। ବର୍ଷା ଆସୁଛି ସମୁଦ୍ରରେ ବର୍ଷା ଦରକାର ନାହିଁ, କିନ୍ତୁ ବର୍ଷା ହେଇ ଚାଲିବ, ସେ କେଉଁଠି ହବ କେଉଁଠି ନ ହବ କଣ କହିବେ। ସାଧୁ କୃପା ଭଗବତ କୃପା ଅହେତୁକି କାହା ଉପରେ ହେଇଯିବ, କିଏ ବିଦ୍ୱାନ ବିଦ୍ୱାନ ଉପରେ ହେଇଯିବ, ମୂଢ ଉପରେ ହେଇଯିବ, କାହା ଉପରେ କଣ ହେଇଯିବ କହିବ। କିନ୍ତୁ ନିୟମ ଗୋଟେ ଅଛି, ଯୁବ ଗୋସ୍ୱାମୀ ଧର୍ମ ସନ୍ଦର୍ଭରେ ନିୟମଟା ଦେଲେ, ଏଇ ନିୟମ ଉପରେ ନିଶ୍ଚିତ ହବ। ସେଥିପାଇଁ ସାଧୁ କୃପା ଭଗବତ କୃପାକୁ ଅହେତୁକି ସୌରୀ କୃପା କୁହାଯାଏ। ସୌରୀ କୃପା ସିଂହ, ସିଂହ କଣ ରହୁଛି, ତାର ଇଚ୍ଛା ହବ ତ ଗୋଟେ ଛୋଟ ପଶୁ କହିବ ସେ ଆରାମରେ ବୁଲିବ, କିନ୍ତୁ ଇଚ୍ଛା ଯଦି ତାର ମନ ପାଇନି ସେ ଆଉ କୋଉ ପକ୍ଷୀ ପଶୁପକ୍ଷୀ ତ ରଖେଇଦେବନି ଭାଗ। ଯେଭଳି ଗଜେନ୍ଦ୍ର ଯଦଗନ୍ଧ ମାତ୍ରା ହରେ ଓ ଗଜେନ୍ଦ୍ର, ଗଜେନ୍ଦ୍ର ଯେତେବେଳେ ରହୁଥିଲା ତା ଗନ୍ଧରେ କେହି ପଶୁପକ୍ଷୀ ରୁହନ୍ତିନି, କିନ୍ତୁ ଅଲଗା ପଶୁପକ୍ଷୀ ମାନେ ବି ଗଜେନ୍ଦ୍ର ପାଖରେ ରୁହନ୍ତି, ଯିଏ ଗଜେନ୍ଦ୍ରକୁ ମାନିନେଲା। ସାଧୁଙ୍କର କୃପା ସେଇଭଳି ଆଉ ଭଗବାନଙ୍କ କୃପା ସେଇଭଳି, ଗୋଟେ ପ୍ରମାଣ ପ୍ରମାଣ ଦଉଛନ୍ତି ଯୁବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ। ପ୍ରତିଦିନ ଦେବଦର୍ଶନ, ପ୍ରତିଦିନ ନାରଦ ମୁନି ସ୍ୱର୍ଗ ଲୋକକୁ ଯାଉଛନ୍ତି, ପ୍ରତିଦିନ ତାଙ୍କୁ ପୂଜା କରୁଛନ୍ତି ନା ଇନ୍ଦ୍ର, ସବୁ ଦେବତାମାନେ ଆସିକି ନାରଦ ନିକଟରୁ ପ୍ରବଚନ ଶୁଣନ୍ତି, କିନ୍ତୁ ତାଙ୍କ ପ୍ରତି ସେଇ କୃପାଟା ହେଲାନି, ପୂଜା ସତ୍ୟ ହେଲାନି। କିନ୍ତୁ ନଳକୁମାର ମଣିଗ୍ରୀବ କଣ କରୁଛନ୍ତି, ନାରୀମାନଙ୍କ ସହିତ ଚଞ୍ଚଳ ମନରେ ମଦାସକ୍ତ ହେଇକି କାମ କ୍ରୀଡ଼ାରେ ରଥ, ତାଙ୍କୁ ଦୟା ହେ, କଣ ସାଧୁ ଦୟାଟା କହିବ, ଅହେତୁକି ବା ଅହେତୁକି କୃପା। ପୂଜା ଅର୍ଚ୍ଚନା କରିକି ଯାହା ପାଇଲେ ନା ଆଜ୍ଞା, ଜଡ଼ଭରତ ରୋହୁଗଣକୁ କୃପା କଲେ କଣ ରୋହୁଗଣ ପୂଜା ସେବା କରିଛି ନା କଣ, ଏଇଟା ହେଲା ପୂଜା କି ରେ, ତୁ ଏଡ଼େ ବଡ଼ ମୋଟାଟା ହେଇଛୁ, ବଞ୍ଚିଛୁ ନା ମରିଛୁ, ତୁ ବୋହିପାରୁନୁ, ତୀକ୍ଷ୍ଣ ଅସ୍ତ୍ରରେ ବିଦ୍ଧ କଲା ଭଳି କଠୋର ବଚନ କହୁଛନ୍ତି କିଏ, ରାଜା ରୋହୁଗଣ, ତୁ ଜାଣିଛୁ ମୁଁ ରାଜା, ମୁଁ ଚାହିଁଲେ ତତେ ଦଣ୍ଡ ଦେଇପାରିବି, କଠୋର ବଚନ। ଯିଏ ଦିନେ ପାଟି ଖୋଲୁନଥିଲେ ସମାଜ ଆଗରେ, ଭାଇମାନେ ବାସି ଭାଇ ଭାଉଜ ବିଲରେ ଖଟେଇ ଖଟେଇ ବାସି ଜିନିଷ ଦେବେ, ତାକୁ ଅମୃତ ଭଳିଆ ଖାଇଦେବେ, ସମାଜରେ ଲୋକମାନେ ତାଙ୍କୁ ଖଟାନ୍ତି, କାହାକୁ କିଛି କହିବେନି। କିନ୍ତୁ ଆଜି ପାଟି ଖୋଲିଲେ, କେମିତି ପାଟି ଖୋଲିଲେ, ପୂଜା ଖାଇଲେ, ଏଇ ଗାଳି ଗୋଲଜ ଥୋଡ଼େ ଖାଇଲା ପରେ, ସେ ବିଷୟ ରାଜାକୁ କାନ୍ଧରେ ବୋଇଲା ପରେ ତା ପ୍ରତି ତାଙ୍କ ପ୍ରତି କୃପା ଚାଲିଲେ, କଣ କାରଣ କହିଲେ ଦେଖିବା, କଣ କୁହାଯିବ, ଏଟାକୁ ଅହେତୁକି କୃପା, ଇଚ୍ଛା ହେଇଗଲା। ଆରେ ୟାର ଅଭିମାନ ଏତେ ବଡ଼ ହେଇଯାଇଛି, ପଚାରିଲା କହିଲା ତୁମେ କିଏ, ହେ ଜୀବ ମୋଟା ନା ପତଳା, କିଏ ଏଠି ରାଜା, किस राजा किए दुर्बल किए सबल तुम्हें कहा को दंड दब जदि काली मु राजा हो जाए तुम आ दंड दे पार तुम्हें किए से प्रश्न उत्तर दौ तुम किए चलो राजा रोहगण आगड़ भरत प्रश्न कृपा आज्ञा आप जो ज्ञान गुडाक एत सुंदर ज्ञान कहले कमी मिले मत कहले रहुगण तपसा न जाति रहुगण तुम्हें कौन भावु ये ज्ञान मुझे तुमको प्रदान कले तुम्हें तपस्या कर जल अग्नि सूर्य जल भितर प्रवेश कर तपस्या कर चारिकर अग्नि चाली की मझे तुम्हें रही तपस्या कर ज्ञान पाइब बिना महत रज पाद अभिषेक महात्मा पद रज तुम अभिषिक्त ना राजा रोगण ज्ञान तुम्हें पाइब आज्ञा आप किए आप निश्चित महात्मा है हाँ अहं पुरा भरतो नाम राजा आपण राजा भरत हाँ मुझ भरत राजा अहं पुरा भरतो नाम राजा विमुक्त दृष्ट श्रुत संगबद्ध आराधना भगवती हमानम मृग भवन मृग संगार्थम आपण भरत महाराज आपण आज बेसरे विषय पालकी उठाऊ रे बापा मु भगवान को प्रचुर आराधना प्रचुर आराधना किंतु मृग भवन मृग संगार मृग आसक्ति जो आज मृग शरीर पाइली ये मोर द्वितीय जन्म बापा मोर द्वितीय जन्म राजा रहुगण पाद तले पड़ी भो भो कहले आज्ञा टिके करुणा करुणा कौन अच्छी तुम गाड़ी गलो जी करुणा पाइल करुणा साधुर करुणा टाइम भगवत करुणा आम जो साधन करुचे ये साधन टा केवल आम भूमिका को प्रस्तुत करूमिकस्तुत करुचे क्यों भूमिका को प्रस्तुत करो सौरी कृपा अहेतुक कृपा से भूमिका टा कौन दैन्य भूमिका निरपराध भूमिका ये भजन करुचे या साधु कृपा को डाकवा को पड़े ना मागवा को पड़े ना यदि भगवान को कृपा मागवा को पड़े साधु को कृपा मागवा को पड़े से साधु कहीं भगवान कहीं से कृपा दबापाई व्याकुल आम कौन पढ़ु संसार सका आरंभ संसार दावा नल नीड लोकम त्राणाय कारुण्य घना घनत्व से करुणार घनमूर्ति विग्रह गुरु करुणा दबापाई प्रस्तुत किंतु शिष्य करुणा रखापी जगह ना से जगटा को तैयारी साधन तृणादपि भाव आणवा अपराध रु मुक्त हवा एति भूमिका टा चली आसे साधु कृपा टा अहेतु कृपा टा हम प्रभुजी महाराज इंग्लीश रे से लिखले प्रहलाद महाराज वाज सरप्राइज एज द कॉजलेस मर्सी ऑफ सुप्रीम पर्सनालिटी ऑफ गॉड हेड देयरफॉर although prahlad maharaj is born in a demonic family and although the lord has never before placed his lotus hand on the head of brahma shiva or the goddess parshun lord narsingadev kindly places his hand on the head of prahlad maharaj this is the meaning of causeless mercy prabhu ji maharaj likhle prahlad maharaj vichar karunthile asura kul re mu janma hai bhagwan mo prem de rakhi debe This is the meaning of causeless mercy. He never placed his hand over the head of Lakshmi or Lord Shiva or Lord Brahma. Although Prahlad Maharaj was born in a demonic family, still Lord placed his hand over the head of Prahlad Maharaj. This is the meaning of causeless mercy. Kwaham raja prabhavatam adhikasmin Mara jagyata yati ki Ehi danya jagyata tangara मु रज कूल रज गुण से जन्म तुम प्रभाव अच्छी भाव अहेतु कृपा हवाना भक्ति ठाकुर से कथा लिखे
प्रपंच ना देखी उपाय प्रपंच ना देखी उपाय अगतिर गति चरण शरण तुमार करिनु सार अगतिर गति चरण साधन भजन नाई करम ज्ञान किछु नाही मोर साधन भजन ना तुमि कृपामय आमि तो कांगाल अहे तुकि कृपा चाहि तुमि कृपामय आमि तो कांगाल अहे तुकि कृपा चाहि
अगतिर मु अगत मोर गति किछि देखा जाउ आमर साधनर भूमिकाटा कृपा पाइबार पूर्वर भूमिकाटा होचे या এটা প্ল্যাটফর্ম কৃষ্ণ চরণ কৃষ্ণ শরণত্ব পূর্ণ হবার আগতির গতি কিছু ডেস্টিনেসন তার নাকি দেখা এটা মোর গতি মোর গতি কেবল ভগবান ভাব কন
না কর্ম জ্ঞান কিছু নাই মোর সাধন ভজন না
সাধন ভজন করুব বিলক্ষণ কন কি কর্মী জ্ঞানী যোগী স্ব পন্থার অগ্রগতি করা দ্বারা তাঁর সাধন অভিমানটা বড় বড় যায় কিন্তু ভক্তর ইয়ে হচ্ছে বিলক্ষণ ভক্তি মহারাণীটা কৃপা সে যেতে ভক্তি অধিক করি করি যাব তা অন্তরের সাধন ভজন হীন ভাবটা অধিক আসে মোর নামটা হোনি অধিকা নাম করি মোর সেবাটা হোনি মু অধিকা সেবা করি এইটা হল কৃপা জন ভক্ত প্রশ্ন পচারে সে পুনারে লাগে আমার গোটে বহু দিনের প্রশ্ন অনেক কুহতু মুখে জাঁথি মু পণ্ডিত নুয়ে যে জাঁথি কহি সে কে গুরুদেব আমার বহু দূরের রয়েছে গুরুঙ্কর তো সংজ্ঞা আমি পাও না কিন্তু আপনার সবুলে কুমি গুরু সেবা গুরুঙ্কর আনুগত্য তাহলে গুরুকৃষ্ণ আমার প্রসন্ন অনেক আমি কমি জাঁব তার সিমটমস কম এটা অতি সরল কথা অতি সরল কথা গুরুকৃষ্ণ তুম উপরে প্রসন্ন অনেক তার এটা হচ্ছে কারণ তুম অন্তরে দৈন্যতা আস দৈন্যতা আসবা সহ সেবা আকাঙ্ক্ষা বড় এনে দৈন্যতা আসতু ব্যাকুল বড়ু আহ সেবা করবে আহ নাম করি আর প্রসন্ন না তার সিমটম অভিমান বড় সেবা ভাব কমি সমস্তে মোর সেবা কর সমস্তে মতো মান ইয়ে কৃপার স্বরূপ দিটা প্রসন্ন ও প্রসন্ন
কর্ম জ্ঞান কিছু নাই মোর সাধন ভজন নাই
এইটা যে আমি করুছে সাধন ভজনটা ই দেখুন আগে নয় যে গোটে মাড়ি যাকে দিয়া হব সে রাস্তাঘাট মানি মানি সে রাস্তাঘাট মানে আঙ্গুলটা মার্কেটটা কোন জপ করছ কি সাইকেল চড়ি জপ করি তাকে এমিতি লাগে সংসার বর্তমান বড় মালিক হরিভজন করছি সমস্ত দেখে হরে কৃষ্ণ আঙ্গুলটা তার উৎসাহ সেটা আসছে না স্পৃহাটা তাকে লাগবে উৎসাহ লাগবে হ্যাঁ বড় কর্ম করছি প্রাথমিক অবস্থায় আসবে কিন্তু ভক্তি মানে আপনি প্রকৃতির গ্রহণ করবে আপনার তো মন হব লুচি লুচিকি নাম করি কেমিতে অধিকা নাম করি কি জাঁদব মু অধিকা নাম করছি মতো পুঁড়ি সম্মান দেব কন করি ভজন স্পৃহা সাধন স্পৃহা সেবা স্পৃহাটা বড় এইটা হল কৃপার স্বরূপটা অহেতুক কৃপা এইভাবে লোক উপরে বর্ষণ হব কর্ম জ্ঞান কিছু নাই মোর সাধন ভজন নাই তুমি কৃপাময় আমি তো কাঙ্গা কাঙ্গাল এটা লেখিলা বেড়ে পড়লা বেড়ে মনে রাখলাম কেউ জিনিসের আমি কাঙ্গাল হয়েছি মনে কাঙ্গাল কী ভগবান আমার কৃপা করবে এটা পড়লা বেড়ে সে চিন্তা হল প্রকৃতির ভগবান করা আমি কেউথে কাঙ্গাল ধন ভজন তো আরম্ভ করু করু টঙ্কা পয়সা যে দুঃখী লা তার শুখে গেল টঙ্কা পয়সা মিলে ভগবান কন কুহতি নাম প্রভুঙ্কর ইয়ে প্রসন্ন কথা কুয়া যাবে প্রভুঙ্কর খালি নাম আশ্রয় করু করু এনে তার টঙ্কা পয়সা প্রবলেম সলভ সে কেউথে কাঙ্গাল হব ন ধনর তো কাঙ্গাল নুয়ে বুদ্ধির তো কাঙ্গাল নুয়ে সব তো চালা কেউথে কাঙ্গাল না বিদ্যার কাঙ্গাল তো কাঙ্গাল নাই ভিক্ষে কে দেব না বেশের কাঙ্গাল ভিক্ষে কে দেব ভগবান দেবে ভগবান ভিক্ষা দেবে এ হইতে কৃপা মিলব এই মহারা ভক্তি মহারাণীঙ্কর কৃপা সাধুগুরুঙ্কর এটা কৃপা আমি যে সাধন করুছে এই ভূমিকাটা প্রস্তুত করিয়া পাই জীব গোস্বামী লেখিলে তাঙ্কর দেবস্তুতিরে তৃতীয় স্কন্ধর দেবস্তুতিরে এই শ্লোকরে এই জিনিস লেখিছেন অহিতুকি কৃপাটা কাপরে হুয়ে দুইজন কথা লেখিলে মু তাকে পড়ু নাই বহু বড় টিকা রচনা করেছেন দুই প্রকার জীব আছে গোটে সাপরাধী গোটে অপরাধী নিরপরাধী অপরাধী জীব জীব অপরাধ করছে নাম ভজন নাম অপরাধ সেবা অপরাধ ধাম অপরাধ বৈষ্ণব অপরাধ এ অপরাধী জীব উপরে মহতর কৃপাটা অহিত কৃপাটা বর্ষণ হব হব সেটি সাধুঙ্কর অপেক্ষাটা আবশ্যক সংকল্প অপেক্ষা আবশ্যক অপরাধ করছি ভক্তি মহারাণী মোটে যাবেনি সে স্থান সেবা পত্র করে সাধু হেটি করুণা করি প্রভু সাধু তা সংকল্প করি হো এ জীবটা গোটিয়ে কৃপা করন্তু সাধুঙ্কর সংকল্পরে সাধুঙ্কর কৃপাটা তা প্রতি হেলা তাপরে ভগবত কৃপাটা হল কিন্তু নিরপরাধ জীব সৎসঙ্গেই নয় সে লেখিলে নিরপরাধ জীব কিছু দরকার নাই ব্যাধও কিছু দরকার নথিলা ব্যাধ দক্ষিণা পত্র কিছু দেই বরং গুরুঙ্ক কতরু দক্ষিণা হল এভাবে শিষ্য কি অছি কইলি গুরুক কতরু আজ্ঞা কেমি চলিবি কুহ কেমি চলিবি কুহন্তু গুরু কহিলে হম তোতে খাইয়া পিয়াকু দেবি এ হেলা আজ্ঞা ব্যাধর জীবন প্রণাম ফ্রণাম কিছু নাই এই হেলা জীবন দশরথ মাকর নারদ মানে সেভাবে পূজা সেবা করনা মুন্ডিয়া বুন্ডিয়া এসব কিছু মারামারি না স্বাভাবিক অপরাধী জীব এ নিরপরাধী জীব পাপ করছেন পাপ অলগা অপরাধ অলগা কিন্তু নারদ মানে কৃপা সঙ্গে নয় এটি লেখুচন্তি যদি অপরাধ সদ্ভাব বর্ততে পুরুষ তদা তদ্দোষিণম শস্যু নিবারণম সাধারণ অন্যাদি দৃষ্টিণম চ তদ্দোষ আসত্যর্থ আসন্ত্যর্থম সৎসঙ্গস্য ভগবত সামুখস্য কারণত্বেনম তৎকৃপা সাহায্য অপেক্ষতে অপরাধী জীব পাই তাঙ্ক কৃপার সাহায্য আবশ্যক সে কহিবে এই জীব প্রতি কৃপা হউ কিন্তু নিরপরাধ নিরপরাধ কিছু দরকার নেই খালি সাঙ্গরে বসিয়া দরকার সাধু আসছেন তাঙ্ক পাখরে এ নিত্যানন্দ প্রভু আউ হরিদাস দুইজন যাইছেন দেখিদেলে জগাই মাধাইকি দুইজন মদ খাইকি বুলুচন্তি আউ কোন উপবীত পড়িছে দুইজন যাঙ্কর এরে ব্রাহ্মণ ছুয়াটা নিত্যানন্দ প্রভু দেখিদেলে আউ কলে রে হরিদাস প্রভুঙ্কর আদেশটা কেন ভুলি গেলি কি এভাবে পাতকি যদি উদ্ধার করেদেবা না চৈতন্য মহাপ্রভু নাটা সবাড়ে হয়ে যাব আসুনা আজ্ঞা সি তডি তডি আনলা মারিয়া নাই তো মত খাইকি আসছি না প্রথম দিন ফেরিকি আইলে যাইকি অদ্বৈত আচার্য মতো কৌন কে আজ্ঞা মু আউ সে ধন্দা হরিদাস কে আরে ইয়ে নিত্যানন্দ তো ইয়ে প্রেমর মাতুয়ালা সে মদর মাতুয়ালা আহে মু মঝি মঝি গেল মু আউ যাবি এত অদ্বৈত আচার্য কে তুমি তিন মাতুয়ালা যাঙ্গা যা হচ্ছ হুয় মানে সে চৈতন্য মহাপ্রভু সে কৌ সমস্ত উদ্ধার কর নিত্যানন্দ প্রভু তাঙ্কর আউ মাটি গোড়ে কিছু মানি না ই সব তুমি মাতুয়ালা মু বাবা সেতরে পশিবিনি মু মাড খাইয়া পাই যাবি জগাই মাথা পাখুরু আজ্ঞা জগাই মাথা দেখি নিত্যানন্দ প্রভুঙ্কর কাই কৃপা চালে না সব নিরপরাধ জীব কেবল শুদ্ধ ভক্তঙ্কর দৃষ্টিপাত কু চালে আসে তা সঙ্গরে এ অহিত ভগবান কৃপা করে আমি ব্যাকুল হচ্ছি না সে কৃপাটা সাধু পাখে অছি সে খালি ব্যাকুল হচ্ছে গাইর ক্ষীর অধিকা হয়ে গেল সে হাম্বা রড়ি মাড়ি কষ্ট গাই পাচ্ছে না বাছুরি কোণ আছে বাছুরি খাইব না সে পানি টিকে ঢুকে বিধাও বাছুরি দেখি পানি ঢুকে বিধাও না ঘাসি দ্বারা চোপে কেবে কুটা খাই দাও মা কু কষ্ট হচ্ছে না মা কু কষ্ট হচ্ছে ভক্তি সাধন সরস্বতী ঠাকুর প্রভুপাজী মহারাজ গলা বেড়ে বহু দুঃখ করি করি সংসার কু আসিলে যোগ্য পাত্র খোঁজিকি পাইবা বহুত বিরল যা হাতের গোটে বাপা কোণ চাহুছি মো পুটা যোগ্য হোক তাকে ধনটা দেবে ঘরটা চলাইব সাধুগুরু সেগুলো ব্যাকুল হচ্ছে না এত বড় পরম্পরার সুসম্পত্তি কাহা হস্তগত করি যাবে পাত্র না মন দুঃখ পূর্বর ভূরি স্বীকৃতি নাই সাধুগুরুঙ্কর আদেশ কু পালন করি আমি তাঙ্কর দৃষ্টি সম্মুখকু নিরপরাধ হয়ে আসি পারলে না অহেতুক কৃপাটা কেমন মিলে অহেতুক কৃপার মানে হচ্ছে এয়া চৈতন্য মহাপ্রভু মহাপ্রভুঙ্ক লীলারে সে লেখিলেনি
ଓ କୃଷ୍ଣ ଗୁରୁଦେବ ବୁଲନ୍ତିନି ଚୈତନ୍ୟ ଚରିତା ମତରେ ଉତ୍ତମ ଅଧମ କିଛୁ ନା ବାଚିଲ ଯାଚି ଦିଲା କେ କୋଲ କହେ ପ୍ରେମାନନ୍ଦ ଏମନ ଗୌରାଙ୍ଗେ ହୃଦୟ ଧରି ହବ ଓ ହେତୁକି କୃପାର ଲକ୍ଷଣ କେବଳ ସବୁ ଲୀଳା ଗୁଡା ଦେଖିବେ ଚୈତନ୍ୟ ମହାପ୍ରଭୁଙ୍କର ନା ସବୁ ହେତୁକି କୃପା ବୃନ୍ଦାବନ ଯାଇଛନ୍ତି ବୃନ୍ଦାବନରେ ବହୁତ ଲୀଳା ଅଛି ଗୋଟିଏ ଲୀଳା ମୁଁ କହିବି ବୃନ୍ଦାବନରେ ରହିବା ଅସମ୍ଭବ ହେଇଗଲା ଶତ ଶତ ଗୁଣ ମହାପ୍ରଭୁଙ୍କର ଭାବ ଆସୁଛି ଯମୁନା କେତେ ଥର ଲମ୍ବ ପ୍ରଦାନ କରୁଛୁ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କ ଚିନ୍ତା ପଡ଼ିଗଲେ ସାଙ୍ଗରେ ସିନୋଡ଼ିଆ ବ୍ରାହ୍ମଣ ମଥୁରାର ସିନୋଡ଼ିଆ ବ୍ରାହ୍ମଣଙ୍କୁ ଧରିକି ଦ୍ୱାଦଶ ବନ ବୁଲିଲେ ଯେଉଁ ଯେଉଁ ବନକୁ ଯାଉଛନ୍ତି ସେଠି ଯେଉଁ ମହାପ୍ରଭୁଙ୍କର ଭାବ ବିକାରକୁ ଦେଖିକି ବଳଭଦ୍ର ଭଟ୍ଟାଚାର୍ଯ୍ୟ ଅସ୍ଥିର ହେଇଯାଉଛି ତାହେଲେ କେମିତି ସମ୍ଭାଳିବି କୋଉଠି ବିକଟ ଧ୍ୱନି ଶୁଣିଲେଣି ମୂର୍ଚ୍ଛିତ ହେଇକି ପଡ଼ିଲେ ମୁଖରୁ ଫେଣ ବାହାରୁଛି ଶରୀର ଦୀର୍ଘକାଳ ଶରୀର ଭୋଜନ ନାହିଁ ଘଣ୍ଟା ଘଣ୍ଟା ଚିନ୍ତାରେ ବସିଯିବେ ଭୋଜନ କରୁନାହାନ୍ତି କେତେବେଳେ ଗର୍ଜନ କରିକି ସିଂହବଳି ଧାଇଲେଣି କେତେବେଳେ ହରିଣଙ୍କୁ ଦେଖିକି ଧାଇଲେଣି ସବୁ କୃଷ୍ଣ ସ୍ମୃତି ଆସୁଛି ବୃନ୍ଦାବନ ମାନେ ଶୀଘ୍ର ଏଇ ଦ୍ୱାଦଶ ବନ ବୁଲେଇକି ବାହାର କରିକି ଏଠି ନେଇ ପଳେଇ ମହାପ୍ରଭୁଙ୍କର ବୃନ୍ଦାବନ ଆସିବାକୁ ଇଚ୍ଛା ନାହିଁ ବଳଭଦ୍ର ଭଟ୍ଟାଚାର୍ଯ୍ୟ କହିଲେ କହିଲେ ପ୍ରଭୁ ଏଠି ମୁଁ ଏକାକି ଭାବକୁ ସମ୍ଭାଳି ପାରିବି କାହିଁକି ସମ୍ଭାଳି ପାରିବିନି ଲୋକ ବି ଭିଡ଼ ବୃନ୍ଦାବନ ସମସ୍ତେ ଦେଖିବା ପାଇଁ ହଜାର ହଜାର ଲୋକ ଆସିକି ଆମନ୍ତ୍ରଣ କରନ୍ତି ପ୍ରଭୁ ଆମ ଘରକୁ ଆସନ୍ତୁ ପ୍ରଭୁ ଆମ ଘରକୁ ଆସନ୍ତୁ ବାବାଜୀଙ୍କୁ ଦେଖିଲା ମାନେ ସବୁ ଲୋକ ଆମନ୍ତ୍ରଣ କରି ଆମ ଗାଁକୁ ଆସନ୍ତୁ ଆମ ଗାଁକୁ ଆସନ୍ତୁ ଘରକୁ ଆସନ୍ତୁ କହିଲେ ମୁଁ ଏକୁଟି ଆଜ୍ଞା ଏସବୁ ସମାଧାନ କରିପାରିବି ସେତେବେଳେ ଜଣେ ବଙ୍ଗାଳୀ ଭକ୍ତ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ଭେଟିଲେ କହିଲେ ଭାଇ ମୋତେ ଟିକେ ତୁ ସାହାଯ୍ୟ କଲୁ କେମିତି ଗୌରାଙ୍ଗ ମହାପ୍ରଭୁଙ୍କୁ ଚୈତନ୍ୟ ମହାପ୍ରଭୁ ନେଇ ମୁଁ ପୁରୀରେ ଛାଡ଼ିଲେ ମୋର ଗଲା ମୁଁ ମୋଟେ ଆସିବା ପାଇଁ ରାଜ୍ୟ ହେଉନଥିଲି ମୋତେ ସାରଭୌମ ଭଟ୍ଟାଚାର୍ଯ୍ୟ ନିତ୍ୟାନନ୍ଦ ପ୍ରଭୁ ପଠେଇ ଦେଇଛନ୍ତି ବାଟରେ ଯାହା ଭାଇ ଅସୁବିଧାରେ ଦେଖିଲି ବାଘ ସିଂହ ସାଙ୍ଗରେ ନାଚିଲି ବଳଭଦ୍ର ଭଟ୍ଟାଚାର୍ଯ୍ୟ ମହାପ୍ରଭୁ ଥିଲେ ବାଘ ନାଚୁଛନ୍ତି ବଳଭଦ୍ର ଭଟ୍ଟାଚାର୍ଯ୍ୟ ଗୋଟେ କରରେ ଠିଆ ହେଉଛି ଡରିକି ବାଘ ସାଙ୍ଗରେ ବାଘକୁ ହାତ ବାଘ ଜଳ ପିଉଛି ମହାପ୍ରଭୁ ବାଘ ଉପରୁ ପାଣି ଛାଟୁଛନ୍ତି ବାଘକୁ ଦେଖିକି ତୁମେ ପାଣି ଛାଟୁଛ କାହିଁକି ତାଙ୍କ ଉପରେ ଆଉ ମହାପ୍ରଭୁ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ମଝିରେ କହୁଛନ୍ତି ନା ବହୁତ ସୁନ୍ଦର ପ୍ରସଙ୍ଗ ଅଛି ଝାଡ଼ଖଣ୍ଡ ପ୍ରସଙ୍ଗ ହେଲେ ବଳଭଦ୍ର ମୁଁ ତୁମେ ଋଣୀ ହେଇ ମୋତେ କେତେ କଷ୍ଟରେ ତୁମେ ଆଣିଛ ବଣ ପଥରେ ମୁଁ ବହୁତ ସୁଖ ପାଇଲି ଶାଗ ବଣର ଶାଗ ପତ୍ର ଖାଇଲି ମୁଁ ସନ୍ନ୍ୟାସୀ ଜୀବନରେ ମୋତେ ବହୁ ଆନନ୍ଦ ମିଳିଲା ବଳ ମୁଁ ତୁମର ସବୁଦିନ ପାଇଁ ଋଣୀ କିନ୍ତୁ ବଳଭଦ୍ର ଇଚ୍ଛା କରୁଛନ୍ତି ମୁଁ ବୃନ୍ଦାବନ ବାହାର କରିକି ନେବି ବାହାର କରିକି ନେଇ ଆଇଲେ ମଥୁରା ପାର ହେଇକି ଆସିଛନ୍ତି ମହାପ୍ରଭୁ ଯମୁନାକୁ ଦେଖିଦେଲେଣି ମଥୁରାରୁ ବାହାରିକି ଆସୁଛନ୍ତି ଭାବ ତାଙ୍କର ହେଇଯାଇଛି ଚାରିଜଣ ସାଙ୍ଗରେ ଅଛନ୍ତି ସିନୋଡ଼ିଆ ବ୍ରାହ୍ମଣ ଆଉ ରାଜପୁତ କୃଷ୍ଣ ଦାସ ରାଜପୁତ ବୃନ୍ଦା ବ୍ରଜବାସୀ ଜଣେ ସିଏ ମହାପ୍ରଭୁଙ୍କ ପ୍ରତି ସେଠି ଆକର୍ଷିତ ହେଇ ସିଏ ସାଙ୍ଗରେ ଆସୁଛି କହିଲେ ଚାଲ ମୁଁ ଛାଡ଼ିଦେଇ ଆସିବି ଗୟା ପାଖରେ ଇଏ ବାବା ଯାହା ହଉଛନ୍ତି ଚୈତନ୍ୟ ମହାପ୍ରଭୁ ଯାହା ହଉଛନ୍ତି ବାଟରେ ତତେ ହଇରାଣ କରିବେ ବାପା ଗଙ୍ଗାକୁ କେତେବେଳେ ଲମ୍ଫ ପ୍ରଦାନ କରୁଛନ୍ତି କେତେବେଳେ ନୌକାରୁ ଡେଇଁ ପଡ଼ୁଛନ୍ତି ବଳଭଦ୍ର ଭଟ୍ଟାଚାର୍ଯ୍ୟ କୃଷ୍ଣ ରାଜପୁତ କୃଷ୍ଣ ଦାସ ସିନୋଡ଼ିଆ ବ୍ରାହ୍ମଣ ଆଉ ବେଙ୍ଗଲର ଜଣେ ବ୍ରାହ୍ମଣ ଚାରିଜଣ ଆସୁଛନ୍ତି ଆସୁ ଆସୁ ବୃନ୍ଦାବନ ଟିକିଏ ପାହାରିକି ଆସୁଛନ୍ତି ଗୋଟେ ଜାଗାରେ ଗାଈମାନେ ଚରୁଛନ୍ତି ଦେଖିଦେଲି ବନ ଦେଖି ଭ୍ରମ ହେ ଏଇ ବୃନ୍ଦାବନ ଶୈଳ ଦେଖି ଭ୍ରମ ହେ ଏଇ ଗୋବର୍ଦ୍ଧନ ଯାହା ନଦୀ ଦେଖେ ତାହା ମାନ ଏ କାଳିନ୍ଦୀ ଏ ମହାପ୍ରଭୁଙ୍କର ଭାବନା ଯୋଉଠି ନଦୀ ଦେଖିବେ ଏ କାଳିନ୍ଦୀ ଯମୁନା ଲମ୍ଫ ପ୍ରଦାନ ବନ ଦେଖିଦେବେ ବନ ଦେଖି ଭ୍ରମ ହେ ଏଇ ବୃନ୍ଦାବନ ଏ ତ ବୃନ୍ଦାବନ ଯେଉଁଠି ଶୈଳ ଦେଖି ଭ୍ରମ ହେ ଏଇ ଗୋବର୍ଦ୍ଧନ ଗାଈ ଚରୁଛନ୍ତି ଆଉ ଗାଈ ଚରୁ ଚରୁ ଛୁଆମାନେ ଗାଁ ଗହଳିରେ ସବୁ ଗୋଡ଼ିଆ ମାନେ ବି ବଇଁସି ରଖିଥାନ୍ତି ଗାଈ ଚରିଆ ଲୋକ ସବୁଠୁ ସଂସାରରେ ରସିକ ମୁଁ ଦେଖିଛି ଗାଈ ଚରିଆ ଲୋକ ଭାରି ରସିକ ଗାଁରେ ସବୁ ଗାଈ ପାଳି ହେଲେ ଯେଉଁଦିନ ଗାଈ ପାଳିଥିବ ଗା ଛୁଆମାନେ ଭାରି ଖୁସି କାହିଁକି ନା ସେଦିନ ଆଉ ପାଠ ପଢ଼ିବାକୁ ଯିବାକୁ ପଡ଼ିବନି ଆଉ ବାଡ଼ି ଫାଡ଼ି ଦେଇଛେ ଜାମୁକୋଳି ଖାଇବେ ଗଛ ଉପରେ ବସିବେ ମଜା ଗୋଟେ ଆଉ ଗାଈମାନେ ଖରାବେଳେ ତାଙ୍କୁ ଛାଡ଼ିଦେଇକି ଆସିବେ ଖାଇବା ପାଇଁ ଗାଈ ଚରିବା ବହୁତ ଆନନ୍ଦ କାରଣ ଭଗବାନ ଗାଈ ଚରୁଥିଲେ ନା ଆଉ ଗୁମା ତାଙ୍କର ସାଙ୍ଗରେ ଯିବେ ନା ଆପଣ ଭାରି ଆନନ୍ଦ ଆଉ ଗୋଟେ ଗାଈମାନଙ୍କୁ ଦେଖିଦେଲେ ମହାପ୍ରଭୁ ଆଉ ଗାଈମାନଙ୍କୁ ଗାଈ ଯେତେବେଳେ ଦେଖିଦେଇଛନ୍ତି ବୃନ୍ଦାବନ ସ୍ମରଣ ଆସିବ ଚାରିଜଣ ଅଛନ୍ତି ବୃନ୍ଦାବନ ସ୍ମରଣ ଆସିବ ଏ ଅହିତୁକି କୃପାଟା କିଭଳିଆ ମହାପ୍ରଭୁ କରୁଛନ୍ତି ଦେଖ ଗାଈମାନେ ସେ ସମୟରେ ଗୋଟେ ଗୋପ ଅଛି ତାର ବଇଁସି ବଜେଇଦେଲା ଏ ମନୁଆ ମନୁଆ ଲୋକ ଅଛନ୍ତି ତାଙ୍କର କଣ ମନ ହବ ଗୋଟେ ବଜେ ପକେଇବେ କିଛି କୁଆଡ଼େ ନଥିବ ଧରିଲେ ଉଠିଲେ ବଜେଇବେ
ସୀତାପତି ପ୍ରଭୁ ଥାନ୍ତି, ସେ ସେଭଳିଆ ଯୁଆଡ଼େ ଗୋଟେ ବଇଁଶ ଧରି ଚାଲିଲେ, ଟିକେ କଣ ତ ବଇଁଶ ଶିଖୁଛ ନା, ଭୋର ଉଠିବ ମଙ୍ଗଳାରତୀ ସମ୍ମାନ ଥିବ, କଣ କଥା କେମିତି ଜପ କରିବ, ନହେଲେ ଆରମ୍ଭ କରିଦେବ ଏ ଯୋଉ ବିଦ୍ୟା ଗୁଡ଼ାକ କଣ ଆମର ଗାନ୍ଧର୍ବିକ ଗାନ୍ଧର୍ବ ବିଦ୍ୟା ଗୁଡ଼ା ଭାରି ମନୁଆ ବିଦ୍ୟା, କାହାର କେତେବେଳେ ମନେ ପଡ଼ିବ ସେ ତାର ଇ ତାର ଗାଳ ଛୁଆଟା ତାର ବଜେଇଦେଲା, ମହାପ୍ରଭୁଙ୍କର ବୃନ୍ଦାବନ ସ୍ମରଣ ଆସିଗଲା, ମହାପ୍ରଭୁ ପୁରା ମୁଖରୁ ଫେଣ ବାହାରୁଛି ପଡ଼ିଗଲା। ବହୁତ ବଡ଼ ବିରାଟ ବଡ଼ ପ୍ରସଙ୍ଗ ସଂକ୍ଷେପରେ ଖାଲି କଥା ଆକାରରେ କହିଦିଏ। ଏ ଚାରିଜଣ ସେତେବେଳେ ବସିଛନ୍ତି, ମହାପ୍ରଭୁ ତ ପଡ଼ିଛନ୍ତି ଆଉ, ସେତେବେଳେ ମୁସଲମାନ ମାନେ ରୁହନ୍ତି ସବୁ, ମୁସଲମାନ ମାନେ ଆସୁଛନ୍ତି ଘୋଡ଼ା ଚଢ଼ିକି, କାରଣ ଆଗରୁ ସବୁ ସୀମା ମଥୁରା ସୀମା, ଏଠି ମୁସଲମାନ ମାନେ ଥିଲେ ଆଗ୍ରା ମଥୁରା ସୀମା, ମହାପ୍ରଭୁ ପଡ଼ିଛନ୍ତି। ସେ ଚାଲି ଆଇଲା, କହିଲେ ରେ ଏ ବାବାଜୀ କତିରେ ବୋଧେ ବହୁତ ଧନ ଥିଲା, ଏ ଚାରିଜଣ ମିଶିକି ତାକୁ ଦୁର୍ଦୁରା ଫଳ ଖୁଆଇ ଦେଇଛନ୍ତି। ଦୁର୍ଦୁରା ମାନେ ଆପଣଙ୍କର ଏଇ ଯେଉଁ ଜାଣିଥିବେ ଦୁର୍ଦୁରା, ଏ ଦୁର୍ଦୁରା ଫଳ ଖୁଆଇ ଦେଇଛନ୍ତି କରିକି ବାନ୍ଧିଦେଲେ ଚାରିଜଣଙ୍କୁ, ଚାରିଜଣ ଯେତେବେଳେ ବାନ୍ଧିବାକୁ ଗଲେ କୃଷ୍ଣଦାସ ରାଜପୁତ, ଏ ତ ରାଜପୁତ ଜାତିର କୃଷ୍ଣଦାସ କହିଲା, ଏ ଆମ ଘର ମଥୁରା, ଆମେ କଣ ଡରୁଛୁ, ମୁଁ ଡାକିଦେବି ଯେ ଶହ ଶହ ଲୋକ ଆସି ତୋତେ ବାଡ଼େଇକି ତୁମେ ମୁସଲମାନ, ତୁମେମାନେ ଲୋକଙ୍କ ତୁ ହଟପଟ କରୁଛ, କହିଲା ନା ନା ତୁମେ ବାବାଜୀକୁ ଦୁର୍ଦୁରା ଖୁଆଇକି ଆଜ୍ଞା ଏ ହେଲା ମହାପ୍ରଭୁଙ୍କର କୃପା। ବାବାଜୀ ଦୁର୍ଦୁରା ଖାଇକି ପଡ଼ିଲା କ'ଣ ହେଲା, ତାଙ୍କର କ'ଣ କାମ, ମ କେବଳ ମହାପ୍ରଭୁଙ୍କ ସ୍ୱରଟାକୁ ଦେଖିଦେଲେ, ଏ ମୁସଲମାନ ମହାପ୍ରଭୁଙ୍କ ମୁସଲମାନ କେବଳ ଦେଖିଦେଲେ ମହାପ୍ରଭୁଙ୍କ ସ୍ୱରକୁ, ଭାବିଲେ କହିଲେ ତାନେ କହିଲେ ଟିକେ ରୁହେ ବାବା ଉଠନ୍ତୁ, ବାବାଙ୍କୁ ଗୋଟେ ବ୍ୟାଧି ହୁଏ, ମୃଗୀ ବ୍ୟାଧି, ମୃଗୀ ବ୍ୟାଧି କ'ଣ ବୁଝିଛନ୍ତି ନା ଜାଣନ୍ତିନି, ପାଣିରେ ମୃଗୀ ବ୍ୟାଧି ଲୋକ ଯଦି ପାଣିରେ ପଡ଼ିବ ମରିଯିବ, ଗାଁରେ କ'ଣ ତାକୁ କୁହନ୍ତି, ହଁ ସେ ଛୋଟ 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 କିଛି କୁଆଡ଼େ ନ ଛୋଟ ଛୋଟ ପଡ଼ିଯିବେ, ଯଦି ପାଣିରେ ପଡ଼ିଗଲେ ତାଙ୍କ ଗଲା ତାଙ୍କ ଯିବ। ହେଲେ ଆଜ୍ଞା କୃଷ୍ଣଦାସ ରାଜପୁତ ଡରେଇଦେଲା, କହିଲା ନା ତୁମେ ଦୁଇ ଜଣ ଠିକ ଅଛ, ସିନୋଡ଼ିଆ ବ୍ରାହ୍ମଣ କୃଷ୍ଣଦାସ ରାଜପୁତ, ତମେ ଦୁଇ ଜଣ ମଥୁରା ଲୋକ ମୁଁ ଜାଣିଦେଲୁ, କିନ୍ତୁ ଏଇ ବଙ୍ଗାଳୀ ଦୁଇ ଜଣ, ଏଇ ବିଦେଶୀ ଦୁଇ ଜଣ କ'ଣ, ଇଏ ତାଙ୍କର ଇଏ ଭାରି ଭଟ୍ଟାଚାର୍ଯ୍ୟ, ଭାରି ବଳଭଦ୍ର ଭଟ୍ଟାଚାର୍ଯ୍ୟ, ଭାରି ସରଳ ଲୋକ, ସିଏ ଦେଖିକି ଥରିଲାଣି ଏଇ ମୁସଲମାନ ଘୋଡ଼ା ଚଢ଼ିକି ଆସି କଳା ବସ୍ତ୍ର ପିନ୍ଧନ୍ତି, ଇଏ ଆମକୁ ବାନ୍ଧିକି ବାଡ଼େଇ ପକେଇବେ ମାରି ପକେଇବେ, ଏଣେ ମହାପ୍ରଭୁଙ୍କ ମୁଖରୁ ଫେଣ ବାହାରୁଛି, ମହାପ୍ରଭୁ ଅଜ୍ଞାନ ଇଏ ଅଚେତରେ କୃଷ୍ଣ ସ୍ମରଣ ରହିଛନ୍ତି, ଅନ୍ତର୍ଦ୍ଦଶାରେ ରହିଛନ୍ତି, ଇଏ ଯେତେବେଳେ ଥରିଲେ ତାଙ୍କ ଭିତରେ କଥାବାର୍ତ୍ତା ଚାଲିଲା, ମହାପ୍ରଭୁଙ୍କର ନିତ ଭାଙ୍ଗ ଏ ମହାପ୍ରଭୁଙ୍କର ଅର୍ଦ୍ଧ ଭାଇ ଦଶାକୁ ଆଇଲେ, ଦେଖିଦେଲେ ଆରେ ଏଇଟା ହଉଛି ମୁସଲମାନଟା, ଇଏ ଆଗରେ ଭାବ ଗୁଡ଼ାକ ଦେଖିବା ଠିକ ନୁହେଁ। ମହାପ୍ରଭୁ ପ୍ରଶମିତ କରିଦେଲେ, କହିଲେ ଆଜ୍ଞା ଆପଣଙ୍କ ତ ଟଙ୍କା ପଇସା ବହୁତ ଥିଲା, ଆପଣଙ୍କୁ ଦୁର୍ଦୁରା ଫଳ ଦେଇକି ଆଜ୍ଞା, ତାର ନାମ ହେଲା ରାମଦାସ, ସେ ମୁସଲମାନ ତାର ନାମ ହେଲା ରାମଦାସ, କହିଲେ ଆଜ୍ଞା ଦୁର୍ଦୁରା ଫଳ ଦେଇକି ଆପଣ ଦୁର୍ଦୁରା ଫଳ ଖୋଇ ଦେଇଛନ୍ତି, ଆପଣ ଏଠି ପଡ଼ିଛନ୍ତି, ଆମେ ତାଙ୍କୁ ବାନ୍ଧିକି ରଖିଛୁ। ମହାପ୍ରଭୁ କହିଲେ ନା ନା ମୁଁ ଇଏ ମୁଁ ବାବାଜୀ ଲୋକ, ମୋ ପାଖରେ ଧନ ଫନ କିଛି ନାହିଁ। ମହାପ୍ରଭୁ କହୁଛନ୍ତି ପ୍ରଭୁ କହେ ଠିକ ନାଏ ମୋର ସଙ୍ଗୀ ଜନା, ପ୍ରଭୁ କହେ ଠିକ ନାଏ ମୋର ସଙ୍ଗୀ ଜନା, ଭିକ୍ଷୁକ ସନ୍ନ୍ୟାସୀ ମୋର ନାହିଁ କିଛୁ ଧାନ, ଭିକ୍ଷୁକ ସନ୍ନ୍ୟାସୀ ମୋର ନାହିଁ କିଛୁ ଧାନ, ମୃଗୀ ବ୍ୟାଧିତେ ଆମି ହଏ ଅଚେତନ, ଚାରି ଦୟା କରି କରେ ନ ପାଳନ, ଏଇ ଚାରି ଦୟା କରି କରେ ନ ପାଳନ। ସିଏ କଳା ପୋଷାକ ପିନ୍ଧିଛି, ତାଙ୍କର ଯିଏ ପୀର ସିଏ ବି ସାଙ୍ଗରେ ଅଛି, ସିଏ ଦେଖିଦେଲା ମହାପ୍ରଭୁଙ୍କୁ, କହିଲା ମହାପ୍ରଭୁ କହିଲେ ନା ନା ଇଏ ମୋ କତରେ ଧନ ନାହିଁ, ମୁଁ ଭିକ୍ଷୁକ ମାନୁଷ, ମୁଁ ସନ୍ନ୍ୟାସୀ ଲୋକ, ଏ ଚାରିଜଣ ମୋତେ ମୃଗୀ ବ୍ୟାଧି ହୁଏ, ମୁଁ ପଡ଼ିଯାଏ ଏମିତି ମଝିରେ ମଝିରେ, ମହାପ୍ରଭୁ କହୁନାହାନ୍ତି ତାଙ୍କୁ ସେ କଥା, ସେଠି ଶ୍ଳୋକ ଶାସ୍ତ୍ରାର୍ଥ ଚାଲିଛି ଦୁଇ ଜଣଙ୍କ ଭିତରେ। ଆଜ୍ଞା ଶାସ୍ତ୍ର ଅର୍ଥ ଈଶ୍ୱର ନିରାକାର କି ସାକାର? ସେ ମୁସଲମାନ ପଚାରୁଛି, ଆଜ୍ଞା ମୁଁ ବହୁତ କୋରାନ ସବୁ ପଢ଼ିସାରିଲିଣି କିନ୍ତୁ ସାଧ୍ୟ ସାଧନ କିଛି ମୁଁ ପାଉନି, ମୋତେ ଟିକେ କହିଲେ। ଆଜ୍ଞା ଏଇ କଥା କହୁ କହୁ ତା ମୁହଁରେ କୃଷ୍ଣ ନାମ ଆସିଲା। ସେ ମୁସଲମାନ କହିଲା, ଆଜ୍ଞା କୃଷ୍ଣ ନାମ କ'ଣ ମୋର ମୁହଁରେ ଆସିଲାଣି? ତାର କୃଷ୍ଣ 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 ଆରମ୍ଭ କଲା। ମହାପ୍ରଭୁ କହିଲେ, ଏଇ ସାଧ୍ୟ ଆଉ ସାଧନ ପଚାରୁଥିଲ ନା, ଏଇ ହେଲା ସାଧ୍ୟ ଆଉ ସାଧନ ନା। ଆଖିରୁ ଧାରାଧାର ଲୋତକ ତାର କହିଲା, କିନ୍ତୁ ସିଏ ବିଜୁଲି ଖାଁ ବୋଲି, ବିଜୁଲି ଖାଁ ସେ ତାଙ୍କର ସବୁ ପରିକର, ଇଏ ଇଏ ହଉଛି ପାଠାନ କଳା ବସ୍ତ୍ର ପିନ୍ଧି କଣ ପିର ଭଳି, କିନ୍ତୁ ପ୍ରକୃତରେ ରାଜପୁତ୍ର ହଉଛନ୍ତି ବିଜୁଲି ଖାଁ। ବିଜୁଲି ଖାନ ପାଖରେ ଠିଆ ହେଇଛି, ସିଏ ଦେଖିଲା ଏ ପୀରଙ୍କର କଣ ଏ ଅବସ୍ଥା ହେଲାଣି, ସେ କୃଷ୍ଣ କୃଷ୍ଣ କହି କାନ୍ଦା କାନ୍ଦି କଲେଣି। ମହାପ୍ରଭୁ ଏଇ ପୀରଙ୍କର ନାମକୁ ରଖିଲେ ରାମଦାସ, ତୋ ନାଁ ଆଜିଠୁ ରାମଦାସ ହେଲା, ତୁ କୃଷ୍ଣ ନାମ କର। ପଠାଣ ବୈଷ୍ଣବ ଅଛନ୍ତି ନା, ଭାରତର ଲୋକମାନେ ନିଜ ଧର୍ମକୁ ତ ବିକିଦେଲେ, ଆଜି ଶହ ଶହ ଲୋକ ନିଜ ଧର୍ମକୁ ବିକିଦେଲେ। ସନାତନ ଧର୍ମ ଏଭଳି ଏକ ଧର୍ମ, କେବଳ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରାରେ ଏ ଧର୍ମର ମର୍ଯ୍ୟାଦାଟା ରହିଛି। ଭାରତର ଗର୍ଭ ହେଲା ସନାତନ ଧର୍ମ, ତା ଆଗରେ ସମସ୍ତେ ମଥା ଟେକିବେ, ମଥା ନଉଥିଲେ କି ମଥା ଟେକୁ ନଥିଲେ। ଆଜି ଆର ପ୍ରଚାର ନାହିଁ ପ୍ରସାର ନାହିଁ, ଏ ତତ୍ତ୍ୱ ଲୋକ ଜାଣୁନାହାନ୍ତି, ଦେଖୁନାହାନ୍ତି। ହିନ୍ଦୁ ଲୋକମାନେ ବ୍ରାହ୍ମଣ ଘରର ଛୁଆ ଆଜି ଖ୍ରୀଷ୍ଟିଆନ ଝିଅକୁ ବାହା ହେଇକି ରହିଛି, ଭାରତର ବିଧାନ ନା କ'ଣ ସମ୍ବିଧାନ ସବୁ ପାସ୍ ହେଇଯାଉଛି। ତା ପାଖରୁ ଗୋଟେ ବର୍ଣ୍ଣଶଙ୍କର ଜନ୍ମ ହବ, ଜଣେ ବ୍ରାହ୍ମଣ ଆଜି ବିବାହ ହେଲା କାହାକୁ, ଖ୍ରୀଷ୍ଟିଆନ, ତାର ପିଲା ଛୁଆମାନେ କ'ଣ ହେବେ, ହିନ୍ଦୁ ହେବେ? ମୁଁ ବାହାର ଲୋକଙ୍କୁ ସେ କଥା କୁହେ, ସମୟ ଆସିବ ହିନ୍ଦୁମାନଙ୍କର ଯେତିକି ଦେବତା ଅଛି ସେତିକି ହିନ୍ଦୁମାନେ ବି ରହିବେ। ହିନ୍ଦୁ ଦେବତାଙ୍କର ଜଳ ଦେବା ପାଇଁ ହିନ୍ଦୁମାନେ ରହିବେ, କିନ୍ତୁ ଗୋଟିଏ ସଂସ୍ଥା, ପ୍ରଭୁପାଦଜୀ ମହାରାଜଙ୍କର ଏଇଟା ଗୋଟେ ଦୟା, ଗୋଟିଏ ସଂସ୍ଥା ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ୍ ଇସ୍କନ। ଚୈତନ୍ୟ ମହାପ୍ରଭୁ ଯାହା କରିଥିଲେ ମୁସଲମାନଙ୍କୁ ବୈଷ୍ଣବ କରିଥିଲେ, ଆତ୍ମଧର୍ମକୁ ଆଣିଥିଲେ, ଆତ୍ମଧର୍ମ, ଏଟା କୋଉ ସେକ୍ଟେରିଆନ ରିଲିଜିଅନ ନୁହେଁ, ଆତ୍ମଧର୍ମ, ଗୀତା ଭାଗବତର ଧର୍ମ ଆତ୍ମଧର୍ମ। ଆଜି ଦେଖନ୍ତୁ ଶହ ଶହ ବିଦେଶୀ, ଭାରତର ଏଇଟା ଗର୍ବ, ସମୟ ଆସିବ ଲୋକମାନେ ଜାଣିବେ, ଭାରତରେ ହିନ୍ଦୁ ଦେବତାକୁ ପ୍ରଣାମ କରିବା, ଜଗନ୍ନାଥଙ୍କୁ ପ୍ରଣାମ କରିବା ଜଣେ ଖ୍ରୀଷ୍ଟିଆନ ମୁସଲମାନ ଆମେରିକାନ ଲୋକ, ଏଇଟା ଭାରତ ପାଇଁ ଗର୍ବ। ସେ ଆଜି ଈଶ୍ୱରକୁ ମାନୁଛନ୍ତି, ଜଗତର ଈଶ୍ୱରକୁ ମାନୁଛନ୍ତି, ଭାରତ ସଂସ୍କୃତିକୁ ମାନୁଛନ୍ତି, ଏଇଟା ତାଙ୍କର ଭୌତିକବାଦ ଉପରେ ଗୋଟେ ପ୍ରହାର ଆମେ ଦେଉଛୁ, ନାସ୍ତିକ ଲୋକ। ମହାପ୍ରଭୁ ଏଇ କରୁଣା କରୁଛନ୍ତି, ଆଜ୍ଞା ତାକୁ ତ ରାମଦାସ ହେଇଗଲା, ବିଜୁଳି ଖାଁ ସେ ରାଜପୁତ, ସେ ହଉଛି ରାଜକୁମାର, ସେ ପାଖରେ ଠିଆ ହେଇଛି। ଦେଖନ୍ତୁ ଏ ଅହିତୁକି କୃପା କଥା ମୁଁ କହୁଥିଲି, ସେ ମୁସଲମାନ ଲୋକ, ସେ ଖାଲି ମହାପ୍ରଭୁଙ୍କୁ ଦେଖିଦେଲେ, କୋଉ ସାଧନ କରୁଛନ୍ତି ନା, ମହାପ୍ରଭୁ ସାର ବାର୍ତ୍ତାଳାପ ଗୋଟେ କରୁ, ତା ମୁହଁରେ କୃଷ୍ଣ କୃଷ୍ଣ ଆସିଗଲା। ଇଏ ମୁସଲମାନ ଲୋକ ଇଏ ମହାପ୍ରଭୁଙ୍କୁ ଦେଖିଦେଲା ପରେ ଦେଖିଲା, ଆରେ ସିଏ କଣ ପୀର ବାବା କଣ ପାଦ ତଳେ ପଡ଼ିଗଲେଣି, କୃଷ୍ଣ କୃଷ୍ଣ କହିକି ଇଏ ପାଦ ତଳେ ପଡ଼ିଗଲେ। ମହାପ୍ରଭୁ ସାଙ୍ଗେ ସାଙ୍ଗେ ବିଜୁଲି ଖାଁ, ବିଜୁଲି ଖାଁଙ୍କର ଭଜନ ସବୁ ଅଛି, ପଠାଣ ବୈଷ୍ଣବ ମାନଙ୍କର ଯୋଉ ଭଜନ ଅଛି, ଆପଣଙ୍କ ହୃଦୟ ତରଳି ଯେ, ମୁଁ ଯେଉଁ ଗୋଟେ ରସ ଖାନଙ୍କର ହିନ୍ଦୀ ଭଜନ ବହି ଆଣିଥିଲି, ଆମେ ସବୁ ଗାଇପାରିବୁନି, ସେ ସୁର ଆଉ କିଛି ଆମେ ପାରିବୁନୁ। ରସ ଖାନ ଦିଲ୍ଲୀରେ ଯେତେବେଳେ, ଦିଲ୍ଲୀରେ ଯେତେବେଳେ ଭୀଷଣ ଭୟଙ୍କର ଯୁଦ୍ଧ ହଉଛି, ବହୁତ ବଡ ସେନାପତି ଥିଲେ, ତାଙ୍କ ମନରେ ବୈରାଗ୍ୟ ଆସିଛି, ବୁଲି 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 ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ସ୍ୱପ୍ନ ଦେଖିଲେ, ସ୍ୱପ୍ନ ଦେଖିଲେ ଭଗବାନ ଶ୍ରୀକୃଷ୍ଣ, ଗୋଟେ ଛୋଟ କିଶୋର ବାଳକ ପିଲା, ରସଖାନଙ୍କର ଭଜନ ସବୁ ବାଲ୍ୟ ବାଲ୍ୟ ଭଜନ, ରସଖାନଙ୍କର ସମାଧି ଗୋକୁଳରେ ଅଛନ୍ତି, ଆପଣ ଦେଖିଲେ ତାଙ୍କ ସମାଧିକି ଆପଣଙ୍କ ଭକ୍ତି ଆସିବ, ସେ ଏଭଳି ଜାଗାରେ ସମାଧି ନେଇଛନ୍ତି ମୁସଲମାନ। ଗୋଟିଏ ମାଳା, ଦୁଇଟା ମାଳା, ତିନିଟା ମାଳା ପିନ୍ଧନ୍ତିନି, ପ୍ରତିଦିନ ଗୋଟେ ଝୁରି ତୁଳସୀ ମାଳାକୁ ବେକ ମୁଣ୍ଡ ଉପରେ ରଖନ୍ତି, ଗୋଟେ ଝୁଡ଼ି ତୁଳସୀ ମାଳା ମୁଣ୍ଡ ଉପରେ ରଖିକି ବୁଲ, ଏ ହେଲା ସନାତନ ଧର୍ମ। ଯିଏ ଗୋବ୍ରାହ୍ମଣ ଦୋଇ, ଯିଏ ଗୋହତ୍ୟା କରୁଥିଲେ,
ଆଜି ତୁଳସୀକୁ ମୁଣ୍ଡରେ ନଗେଇ ବୁଲନ୍ତ। ରସ ଖାନଙ୍କୁ ପଚାରିବ ମୁସଲମାନ ମାନେ, ଆରେ ତୁ କ'ଣ ଏଡ଼ ବଡ଼ ଭକ୍ତ, କୃଷ୍ଣ ଭକ୍ତ ହେଇଗଲୁ? ହିନ୍ଦୁ ଲୋକ ଗୁଡ଼ାକ ମାଳେ ଦିମାଳା, ଗୋଟେ ସୁରୀ କି ଦୁଇ ସୁରୀ ତୁଳସୀ ମାଳା ପକାଉଛନ୍ତି, ତୁ ଗୋଟେ ବୁଝ ତୁଳସୀ କ'ଣ ମୁଣ୍ଡରେ ରଖୁଛୁ? ଏ ହେଲା ଅହେତୁକି କୃପାର ପାତ୍ରତା। ହିନ୍ଦୁମାନେ ବଡ଼ ଜାତିର ଲୋକ, ସେମାନେ ଦେବତା ପୂଜା ଛୋଟବେଳୁ କରୁଛନ୍ତି। ମୁଁ ବା ମୁସଲମାନ, ମୋର କୋଟି ଜନ୍ମର ପାପ ଅଛି, ମୁଁ ବା ମୁସଲମାନ, ମୁଁ କ'ଣ ଗୋଟେ ଦୁଇ ଫେରା ପକେଇକି ତୁଳସୀ ଉଦ୍ଧାର ପାଇପାରିବି? ମୋ ପାଇଁ ବୁଝେ ତୁଳସୀ ଦରକାର। ତାଙ୍କର ଭଜନ ସବୁ ବାତ୍ସଲ୍ୟ ଭଜନ, ବାତ୍ସଲ୍ୟ ରସର ସାଧକ ରସଖାନଙ୍କର ଭଜନ। ବିଜୁଳି ଖାଁ ଏ ଆସିକି ଆଜ୍ଞା ପାଦ ତଳେ ପଡ଼ିଗଲେ ମହାପ୍ରଭୁଙ୍କ ପାଦ ତଳେ, ମହାପ୍ରଭୁ ତାଙ୍କ ମୁଣ୍ଡରେ ଚରଣ। ଆଜ୍ଞା ବିଜୁଳି ଖାଁ ବିବାହ ହେଲେ ସବୁ ବୈରାଗୀ ବୈଷ୍ଣବ ହେଇଗଲେ, ଚୈତନ୍ୟ ଚରିତାମୃତରେ ଲେଖା ହେଇଛି। ତା ସଭାରେ କୃପା କରି ପ୍ରଭୁ ତ ଚଲିଲା, ସେଇ ତ ପାଠାନ ସବ ବୈରାଗୀ ହେଲେ, ସେ ପଠାଣ ମାନେ ବୈରାଗୀ ହେଇଗଲେ, ମୁସଲମାନ ମାନେ ସବୁ ବୈରାଗୀ ହେଇଗଲେ। ମୁସଲମାନ ବୈଷ୍ଣବ ମାନେ ଅଛନ୍ତି, ଭଗବାନଙ୍କର କୃପା ଏଭଳି କଣ ସାଧନ ସେ କରିଥିଲା? ମୁଁ ଏଇ କଥାରେ ଆପଣଙ୍କୁ କହିବାକୁ ଚାହୁଁଛି, କଣ ସାଧନ କରିଥିଲା? ନିରପରାଧୀ ଯିବ, ପାପ କରିଛି, ପାପ କରିଛି, କଣ ଅସୁବିଧା ହେଇଗଲା? ସାଧୁଗୁରୁଙ୍କ ସମ୍ମୁଖକୁ ଚାଲିଆ, ଦୃଷ୍ଟିକୁ ଦୃଷ୍ଟିପଥକୁ ଚାଲିଆ। ରାମଚନ୍ଦ୍ର କବିରାଜ ନରୋତ୍ତମ ଦାସ ଠାକୁର ଦୁଇ ଜଣ ସ୍ନାନ କରୁଛନ୍ତି ଗଙ୍ଗା କୂଳରେ, ଦୁଇ ଜଣ ଯାକ ସ୍ନାନ କରୁଛନ୍ତି ସେଠି। ଶିବାନନ୍ଦ ଆଚାର୍ଯ୍ୟଙ୍କର ପୁଅ ଦୁଇ ଜଣ ଆସୁଛନ୍ତି, ଶିବାନନ୍ଦ ଆଚାର୍ଯ୍ୟ ଦୁର୍ଗା ପୂଜା କରିବେ, ଦୁଇ ଜଣ ପୁଅ ଭାରି ଗୁଲଗୁଲିଆ ପୁଅ, ରାଜାହାର ବ୍ରାହ୍ମଣ ଘର ଛୁଆ, ଶିବାନନ୍ଦ ଆଚାର୍ଯ୍ୟ ଆଚାର୍ଯ୍ୟ ବ୍ରାହ୍ମଣ, ନରୋତ୍ତମ ଦାସ ଠାକୁର ଆଉ ଏ ତ ତାଙ୍କର ସବୁବେଳେ ରାମଚନ୍ଦ୍ର କବିରାଜ ଦୁଇ ଜଣ ସଙ୍ଗୀ ଗଙ୍ଗାରେ ସ୍ନାନ କରୁ କରୁ ଦେଖିଦେଲେ ଦୁଇଟା ବାଳକ ଛେଳିକି ଆଉ ମେଣ୍ଢାକୁ ଗୋଡ଼େଇ ଗୁଡ଼ିକା ନେଉଛନ୍ତି। ଆରେ ଉପବୀତ ପଡ଼ିଛି ବ୍ରାହ୍ମଣ ପିଲା, ଏ ଛେଳି ମେଣ୍ଢା କ'ଣ ଗୋଡ଼େଇ ଗୁଡ଼ିଆ ନେଉଛନ୍ତି? ଏଇଟା ଆଜ୍ଞା କ'ଣ ସାଧନ? କିଏ ଛେଳି ଗୋଡ଼େଇକି ନେଲା? ଏଇଟା କି ସାଧନ କରୁଛନ୍ତି? ଦୃଷ୍ଟିପଥ ଚାଲିଗଲା ଅହେତୁକି କୃପା। ରାମଚନ୍ଦ୍ର କବିରାଜ ନରୋତ୍ତମ ଦାସ ଠାକୁର କହୁଛନ୍ତି, କହିଲେ ପ୍ରଭୁ ଯଦି ଦୁଇ ବାଳକ ଟିକେ କୃଷ୍ଣ ଭଜନ କରନ୍ତେ କେତେ ମଙ୍ଗଳ ତାଙ୍କର ହୁଅନ୍ତା। ଆଜ୍ଞା ଏଇ ପଦେ ମଧୁର କଥାଟାକୁ ଶୁଣିଦେଲେ, ହରିରାମ ରାମକୃଷ୍ଣ ତାଙ୍କ ଦୁଇ ଜଣଙ୍କ ନାମ ସେଇଭଳିଆ, ହରିରାମ ରାମକୃଷ୍ଣ, ହରିରାମ ରାମକୃଷ୍ଣ ଶୁଣି ଦେଇକି ଚାହିଁଦେଲେ। ଆଜ୍ଞା ନରୋତ୍ତମ ଦାସ ଠାକୁରଙ୍କୁ ଚାହିଁଦେଲେ ଅଟକି ଗଲ, ଏ ତ କୃପା ସାଧୁର। ଏତେ ମଧୁର କଥା ବାବାମାନେ କହୁଛନ୍ତି, ଆସିଲେ ସ୍ନାନ କରିସାରିକି ଦୁଇ ଜଣ ବସେ, କହିଲେ ବାପା ତୁମେ ବ୍ରାହ୍ମଣ ଘରର ଛୁଆ, ତୁମର ପିତା ସକାମୀ ଭକ୍ତ ଅଜ୍ଞ, କ'ଣ କରି ତୁମ ପିତା ନାମ ପିତା ଏଇ ମେଷ ଗୁଡ଼ିକୁ ଛାଗଳ ଗୁଡ଼ିକ ନେଉଛୁ, ଦୁର୍ଗାଙ୍କ ଆଗରେ ବଳି ପକେଇବୁ, ଆମର ସମ୍ପତ୍ତି ବଢ଼ିବ, ଆମେ ସୁଖରେ ରହିବୁ? ଆରେ ତୁମେ ବ୍ରାହ୍ମଣ, ଜୀବହିଂସା ବେଦରେ ମନା କରାଯାଇଛି। ନରୋତ୍ତମ ଦାସ ଠାକୁର ଏତେ ସୁନ୍ଦର ଭାବରେ ତାଙ୍କୁ ବୁଝେଇଦେଲେ ଦୁଇ ଜଣ ବାଳକ, କହିଲେ ଆଜ୍ଞା ଆଜି ରାତିଟା ଆପଣଙ୍କ ପାଖରେ ରହିବ, ଏଇ ତ ସାଧନ। ଆଉ କ'ଣ ଏଇ ସାଧନ ଜୀବନରେ? ଏଇ ସାଧନ ସରଳତା ନିଷ୍କପଟତା ଏଇଥିପାଇଁ ତ ଚାଲିଛି, ଆଉ କ'ଣ କି? କହିଲେ ଆଜି ଗୋଟେ ରାତି ରହିବୁ। ଆଜ୍ଞା ଗୋଟିଏ ରାତି ରହିଲେ ରାମଚନ୍ଦ୍ର କବିରାଜଙ୍କ ପାଖରେ, ନରୋତ୍ତମ ଦାସ ଠାକୁରଙ୍କ ପାଖରେ, ତା ପର ଦିନ ଦୁଇ ଜଣ ଲଣ୍ଡା ହେଇକି ଦୀକ୍ଷା ନେଇକି କଣ୍ଠିମାଳା ପକେଇ ତିଳକ କରିକି ଆଉ ଛେଳି ମେଣ୍ଢାକୁ ଗୋଡ଼େଇବେ କ'ଣ? ଦୁଇ ଜଣ ଯାକ ଛେଳି ମେଣ୍ଢାକୁ ଛାଡ଼ି ଦେଇକି ଯାଇ ଘରେ ପହଞ୍ଚିବେ, ଦେଖିଦେଲେ ଶିବାନନ୍ଦ ଗର୍ଜିଲେ, କିଲି କିରି କଥା କ'ଣ? ତୁମେ ବ୍ରାହ୍ମଣ ହେଇକି ତିଳକ ମାରିକି ଆସିଲ, ଏ ବୈଷ୍ଣବ ସେ ଶୂଦ୍ର, ଇଏ ଦୁଇ ଜଣ ଗୋଟିଏ ରାତି ଭିତରେ ଏତେ ଶାସ୍ତ୍ର ପାରଙ୍ଗମ ହେଇଥିଲେ? ଶାସ୍ତ୍ର ପାରଙ୍ଗମ କ'ଣ? ସାଧୁଙ୍କର କୃପା, ବାପାଙ୍କୁ ପରାସ୍ତ କଲେ ଆଉ। ବୈଷ୍ଣବ ଶ୍ରେଷ୍ଠ, ବିଷ୍ଣୁ ଭକ୍ତ ଶ୍ରେଷ୍ଠ, ଆପଣ ବ୍ରାହ୍ମଣ ଅଭିମାନ ରଖିଲେ କ'ଣ ହବ? ଜୀବହିଂସା କରୁଛନ୍ତି ରେ ନରୋତ୍ତମ ଦାସ ଠାକୁର, ମୋ ପୁଅ ଦିଟାକୁ ନଷ୍ଟ କରିଦେଲା, ବାବାଜୀ କରିଦେଲା। ବିରାଟ ବଡ଼ ସଭା ଡକେଇବେ ପଣ୍ଡିତ ରାମଚନ୍ଦ୍ର କବିରାଜଙ୍କ ଜୀବନ ଚରିତ୍ର ଆପଣ ଶୁଣିବେ ନା? ନରୋତ୍ତମ ଦାସ ବିରାଟ ବଡ଼ ଗୋଟେ ସଭା ଡକେଇବେ, ପଣ୍ଡିତ ମାନଙ୍କୁ ଡକେଇବେ, ବ୍ରାହ୍ମଣ ବଡ଼ ନା ବୈଷ୍ଣବ ବଡ଼, ପରାସ୍ତ କରି ସେଠି ସବୁ ରାମଚନ୍ଦ୍ର କବିରାଜ ସଭା ବସିବ, ମାନେ ସବୁ ଦୋକାନ ବସିବ, କାଶୀରୁ ସବୁ ପଣ୍ଡିତ ଆସିଛନ୍ତି, ଏ ରାମଚନ୍ଦ୍ର କବିରାଜ ଅଲଗା ବୈଷ୍ଣବ ମାନେ ଏ ସବୁ ଯାଇ ଦୋକାନ କଲେ, କାରଣ ବ୍ରାହ୍ମଣ ଗୁଡ଼ାକ ପାନ ଖାଆନ୍ତି ବି, ତ ନିଶ୍ଚିତ ପାନ ଖାଇବେ, ପାନ ଖାଇକି ସବୁ ଗର୍ଜନ କରିବେ, ଜାଣନ୍ତି
ସିଏ ପାନ ଦୋକାନ ପାଖରେ ମାଠିଆ ଦୋକାନ କିଏ ବସେଇଲା, କିଏ ପାନ ଦୋକାନ ବସେଇଲା, ସବୁ ବିଦ୍ୱାନ ମହାପ୍ରଭୁଙ୍କ ଭକ୍ତ। ଇଏ ଆଜ୍ଞା ଯେତେବେଳେ ପାନ ଖାଇବ ବୋଲେ ସଂସ୍କୃତରେ କଥାବାର୍ତ୍ତା କଲା, ସଂସ୍କୃତରେ। ସେ ପଣ୍ଡିତ ମାନେ କହିଲେ ବାପା ଏଠି ପାନ ଦୋକାନ ସଂସ୍କୃତ କହୁଛି, ଏଠି କଣ ଆମେ ଜିତିବା, ଇ ପାନ ଦୋକାନ ଯୋଉ ସଂସ୍କୃତ କହୁଛି ଆମେ ସଂସ୍କୃତ ବ୍ୟାକରଣ ଜାଣିନୁ। କହିଲା ଭାଇ ଜାଣ ଏଟା କାଶୀ ଜାଗା ନୁହେଁ, ପଳେଇ ଚାଲ ଭାଗ। ସେମାନେ ନାଚରେ ତା ପରଦିନ ଖୋଜିଲା ଆଳୁ ମୁଁ ଯାହାକୁ ଆଣିଥିଲି ସେ ଶାସ୍ତ୍ରାର୍ଥ କରିବେ କାହାନ୍ତି, ନରତମନ ନରତମଙ୍କ ସାଙ୍ଗରେ କାହାନ୍ତି ସିଏ। ଆଜ୍ଞା ଦୋକାନ ଖୋଲିକି ଯିଏ ବସିଛନ୍ତି ଆଉ କଷ୍ଟମର ପାନ ଖାଇବା ଲୋକ ନାହାନ୍ତି, ସବୁ ବ୍ରାହ୍ମଣ ଲୁଚିକି ପଳେଇବ। କହିଲେ ଏଠି ଯିଏ ବାସନ କ'ଣ ମାଠିଆ ବିକିଆ ଲୋକ ପାନ ବିକିଆ ଲୋକ ସଂସ୍କୃତ କହିକି ଆମକୁ ପରାସ୍ତ କରୁଛି, ସେଠି ଆଉ ଆଉ କ'ଣ ବୈଷ୍ଣବଙ୍କ ସାଙ୍ଗରେ ଆମେ ଯୁକ୍ତି କରିବା, ପଳେଇବା। ସାଧୁଙ୍କର ଏଇ କହୁ କହୁ ସାଧୁ ମହାପ୍ରଭୁଙ୍କ କଥାଗୁଡ଼ା ନ ଜାଣିଲେ ବଞ୍ଚି ହେବନି ବୈରାଗୀ ରାସ୍ତାରେ। ଆଜ୍ଞା ଇଏ ଆମର ଉତ୍ତର ଭାରତ ସମ୍ପ୍ରଦାୟ ନୁହେଁ, ଏ ରାଧେ 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 କହିକି ନାଚିବା, ଏ ତାଙ୍କର ଆଜ୍ଞା ଭୁରି ଭାଗ୍ୟ। ଉତ୍ତର ଆମେ ମତ୍ସ୍ୟ ଦେଶର ଲୋକ ବା, ସିଏ ଉତ୍ତର ଭାରତର ଲୋକ, ତାଙ୍କର ଆଜ୍ଞା ଝିଅ ବୋଉ ମୁଁ ଯାଇଥିଲି ବୃନ୍ଦାବନ, ସେ ବାବା ପ୍ରବଚନ ଦେଉଛନ୍ତି, ବହୁ ଗୁଡ଼ା ଉଠି ପଡ଼ିକି ନାଚୁଛନ୍ତି, ମୁଁ ସେ ଦେଖୁଥାଏ କହିଲି କାହିଁ ଲାଜ ବି ନାହିଁ ତାଙ୍କର, ଏତେ ଲୋକଙ୍କ ଆଗରେ ପୁଣି ଟିଭି ଚ୍ୟାନେଲ ଚାଲିଛି, ଟିଭି ବାଲା ବି ଉଠାଉଛନ୍ତି, ଲାଜ ନା। ଆଜ୍ଞା ସିଏ ତାଙ୍କର ସେ ଭାଗ୍ୟରେ ଜନ୍ମ ହେଇଛନ୍ତି, ତାଙ୍କୁ ପ୍ରଭୁଙ୍କ ପ୍ରତି ତାଙ୍କର ସେମିତି ଭାବ ଅଛି, ବୁଢା ବୁଢ଼ୀ ସବୁ ନାଚି, ଆମେ ସେ ଭାଗ୍ୟର ନୁହଁ। ଆମ ରାସ୍ତାଟା ଗୌରାଙ୍ଗ ମହାପ୍ରଭୁ ଆସିକି ଆମକୁ ଶିଖେଇ ଦେଇଗଲେ, ଓଡ଼ିଶା ବଙ୍ଗଲ ଆମ ରାସ୍ତା ଏଇଆ, ଆମର ବଡ଼ ମର୍ଯ୍ୟାଦା। ଆଉ ବିରହର ମାର୍ଗ ଗୌଡ଼ୀୟ ମାର୍ଗ ବିରହ, ଏଠିରେ ଭଜନ ଏସବୁ କୀର୍ତ୍ତନ ଆମର ପସନ୍ଦ ନୁହେଁ, ଏଇ ଗୌରାଙ୍ଗ ଗୌର ନିତ୍ୟାନନ୍ଦଙ୍କର ପସନ୍ଦ ନୁହେଁ, ଗୌର ନିତ୍ୟାନନ୍ଦ ଖୁସି ହେବେ। ଆମର ଧାରା ହେଉଛି ବିରହର ଧାରା, ବିପ୍ରଲମ୍ବର ପ୍ରାଧାନ୍ୟତା ଆମର ଅଛି ପ୍ରଭୁଙ୍କ ପାଇଁ, ସବୁବେଳେ କ୍ରନ୍ଦନ ସବୁବେଳେ ବିରହରେ, ଏଇ କ୍ରନ୍ଦନଟା ଆମ ଜୀବନକୁ ଶୁଦ୍ଧ କରିବ, ଏଇଟା ଆମକୁ ତୃଣାନ୍ତ ବିଶୁନିଚନ ଭାବଟା ଆଣିବ, ଏଇ ଭୂମିକାଟା ନିରପରାଧ ହେଇଯିବା, ଏଇଥିରେ ସାଧୁଙ୍କର ଅହେତୁକି କୃପାଟା ମିଳିବ। ସେଟା ପ୍ରହ୍ଲାଦ ତାଙ୍କ ଭାଗ୍ୟଟାକୁ ସେଥିପାଇଁ ସୂଚନା କରୁ ବିଚାର କରୁଛନ୍ତି, କ୍ୱାହମ୍ ତଜ ତମ କ୍ୱାହମ୍ ରଜୋ ତମ ଅଧିକ ସ୍ମିନ୍ ଜାତ ସୁର ଉତ୍ତର ଜାତ ସୁର ଇତର କୂଳେ କୋ ତବାନୁ କମ୍ପା ନ ବ୍ରହ୍ମଣ ନ ତୁ ଭବସ୍ୟ ନବୀର ମାୟା ଜନ୍ମେ ଶିରସି ଅର୍ପିତ କର ପ୍ରସାଦ। ପ୍ରଭୁ ମୋ ଭଳିଆ ଲୋକ ଉପରେ ଆପଣ ମସ୍ତକ ରଖିଦେଲେ, ଯାହା ବ୍ରହ୍ମାଙ୍କ ଉପରେ ଶିବଙ୍କ ଉପରେ ଲକ୍ଷ୍ମୀଙ୍କ ଉପରେ ରଖିଲେ, ଏଇଟା ହେଲା ଅହେତୁକି କୃପା। ଏଇ କୃପାଟା ଜୀବମାନଙ୍କ ପାଇଁ ପ୍ରଶସ୍ତ, ଅହେତୁକ କୃପାଟା ଜୀବମାନଙ୍କ ପାଇଁ ପ୍ରଶସ୍ତ। କେତେବେଳେ କାହା ପ୍ରତି କେଉଁ ଅବସ୍ଥାରେ ହେଇଯିବ, କେବଳ ନିରପରାଧ ହେବାର ଅଛି, ଅପରାଧରୁ ବଞ୍ଚିଯିବାର ଅଛି, କିନ୍ତୁ ଗୋଷ୍ଠୀ ଆନନ୍ଦରେ ଆମେ ଯେଉଁ ରହିଛେ ପ୍ରଥମ ଅବସ୍ଥାରୁ ଆମର ଜୀବନଟାକୁ ଆମେ ବିଗାଡ଼ିଦେଲେ। ଗୋଷ୍ଠୀରେ ରହିଲେ ମାନେ ସତର୍କ ହେଇକି ରହିବାକୁ ପଡ଼ିବ, ନହେଲେ ଅପରାଧର ଆପଣ ନ ଚାହିଁଲେ ବି ହେଇଯିବ। ବାସେ ବହୁନା କଲୟମ ଭବେତ ବାର୍ତ୍ତା ଦ୍ୱୈରପି ଏକ ଏବ ଚରସ୍ମାର୍ତ୍ତମ କୁମାର ଜୈବ କଙ୍କଣମ। ସେ ଦେଖିଲେ ଧାନ କୁଟୁଛି ଝିଅଟା, ଏଣେ ବସୁଛନ୍ତି ବର ଘର ଆସିକି ବସୁଛ, ବାପା ଯାଇ ଠାରୁଛି ଠାରୁଛି, କାହିଁକି ଘରେ ଚାଉଳ ନାହିଁ, ଧାନ କୁଟା ଚାଲିଛି ଝମ ଝମ ଝମ। ରେ ତୋର ଶ୍ୱଶୁର ଘର ଲୋକ ଆସିଛନ୍ତି ରେ, ତତେ ଦେଖିଲେ ତୁ ଚାଉଳ ନାହିଁ ବୋଲି ତୁ ଧାନ କୁଟିଲେ ଝମଝମ ହେଲେ, ସେ ଜାଣିଦେବେ ଆଙ୍କ ଘରେ ଚାଉଳ ନାହିଁ, ତାଙ୍କ ପାଖରୁ ଅବଧୂତ ଶିଖିଦେଲେ, ସେ ତ ଅବଧୂତ ଲଙ୍ଗଳା ହେଇକି ଠିଆ ହୁଅନ୍ତି ପାଗଳା ଭଳିଆ, ଆଙ୍କର ବର ଦେଖା ଚାଲିଛି ଦାଣ ଦ୍ୱାର ମୁହଁରେ ଏମିତି ଶିଖିଦେଲେ। ସେ ତାର ଝିଅ ତାର କଣ କରୁଛି ନା, ଗୋଟେ ଗୋଟେ କାଢୁଛି ଚୁଡ଼ି, ଗୋଟେ ଗୋଟେ ଚୁଡ଼ି କାଢିକି ରଖୁଛି, ପୁଣି କୁଟିଲା ବେଳକୁ ପୁଣି ବାପା ଠାରୁଛି, ଦିପଟ ରହିଲା ପର୍ଯ୍ୟନ୍ତ ବି ଝମଝମକି ବାଜିବନି। ସେଠି ସେ ଶିଖିଦେଲେ, କହିଲେ ନା ନା ବାସ ବହୁ ନା କଲହ, ବହୁ ଲୋକ ସାଙ୍ଗରେ ବାସ କଲେ କଳହ, କହିଲେ ଭବେତ ବାର୍ତ୍ତା ଦୁଇ ରଖି ଦି ଜଣ ମିଶିଲେ ବି କଥା ହବ, ତାହେଲେ କଣ କରିବାକୁ ପଡିବ ନା, ଏକ ଏବ ଚରସ୍ମାର୍ତ୍ତମ କୁମାର ଜୈବ କଙ୍କଣମ, କୁମାରୀ ଯେମିତି କଙ୍କଣଟାକୁ ଗୋଟିଏ କଙ୍କଣ ଦି ହାତରେ ଗୋଟିଏ ଗୋଟିଏ ରଖିଲା, ସେଭଳି ଏକାକୀ ବୁଲିବାକୁ ପଡିବ। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା କଲାବେଳେ ଏହା କହିଲେ, କହିଲେ ଆମର ହେଉଛି ଗୋପୀ ପରମ୍ପରା, ଆମେ ବହୁ ମିଶିକି ରହିବା, କାହିଁକି ରହିବା, ଗୋପୀମାନେ ବହୁ ଜଣ ଥିଲେ,
କିନ୍ତୁ ଗୋପୀମାନଙ୍କ ଭିତରେ କମ୍ପିଟିସନ ଥିଲା, ଏନଭିୟସନେସ୍ ନଥିଲା। ଇଏ ପ୍ରଭୁପାଦଙ୍କର ୱାର୍ଡ, କମ୍ପିଟିସନ ଇଜ୍ ଦେୟାର ଏମଙ୍ଗ ଦିଜ୍ ଗୋପିସ୍, ବଟ୍ ଦେର ଇଜ୍ ନୋ କ୍ୱାରଲିଂ, ନୋ ଏନଭିୟସନେସ୍। ଗୋପୀମାନେ ଗୋପୀମାନଙ୍କ ଭିତରେ ଅପରାଧ ହେଉନଥିଲା, ମଧୁର ମଧୁର କୀର୍ତ୍ତନ ଧ୍ୱନି ଟିକାରି ମନେ ପଡ଼ୁନି, ଗୋଟେ ଅକ୍ଷର ମଧୁର ମଧୁର ଚକ୍ରବର୍ତ୍ତୀ କହୁଛନ୍ତି, ମଧୁର ମଧୁର କୀର୍ତ୍ତନ ଧ୍ୱନି ପାଇଁ ଆମେ ଗୋପୀମାନଙ୍କ ଭଳି ବହୁ ବହୁ ଜଣ ମିଶିକି ରହିବା, କିଭଳି କୃଷ୍ଣଙ୍କୁ ସୁଖ ଦେବା, ଆମର ଏଇ ପରମ୍ପରା। ଯଦି ସମସ୍ତେ ମିଶି ହରିଭଜନ ହରି କୀର୍ତ୍ତନ ନ କରିବା ତାହେଲେ ଅପରାଧ ହବ, ଅପରାଧ ହେଲେ ତ ଅହେତୁକି କୃପା ଆଉ ହବନି, ସା ଅପରାଧ ଜୀବ ପ୍ରତି ହବନି। ପୁଣି ପରିଶ୍ରମ କରି ଯଦି ସାଧୁଗୁରୁଙ୍କ ଦୃଷ୍ଟିକୁ ଆସିପାରିବା ହବ, ନହେଲେ କୃପା ମିଳିବ। ଏ ତ ଗୋଟିଏ ଜୀବନର ରାସ୍ତା। ଠିକ ଅଛି, ଆସନ୍ତାକାଲି ଆହୁରି ବଡ଼ ସୁନ୍ଦର ଶ୍ଳୋକ। ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବ ପ୍ରଶ୍ନ ପଚାରେ, ପ୍ରହ୍ଲାଦ ତାହେଲେ ମୋ କୃପାଟାକୁ ତୁମେ ପାତରାନ୍ତର କରିଦେଲ, ବ୍ରହ୍ମାଙ୍କ ପ୍ରତି ହେଲାନି, ଶିବଙ୍କ ପ୍ରତି ହେଲାନି, ତୁମ ପ୍ରତି ହେଇଗଲା, ତାହେଲେ ମୋର ପାତରାନ୍ତର ତୁମେ କରିଦେଉଛ କି? ନା ନା ପ୍ରଭୁ, ଆପଣଙ୍କର କୃପାର ପାତରାନ୍ତର ନା ଗୋଟିଏ, ଏବଂ ଦ୍ୱିତୀୟ କାଲି ଗୋଟିଏ ଭାଗବତର ପ୍ରାଣ, ବୈଷ୍ଣବମାନଙ୍କର ପ୍ରାଣ ଶ୍ଳୋକ। ଭଗବାନ କହିବେ, ନୃସିଂହଦେବ କହିଦେବ ପଳେଇ ଆସିବ ପାଖକୁ, କଥଂ ବିସୃଜ୍ୟତବ ଭୃତ୍ୟ ସେବା, ମୁଁ ନାରଦ ମୁନିଙ୍କର ସେବାକୁ ଛାଡ଼ିକି ମୁଁ କେବେ ଯିବିନି, ଆପଣ ଡାକିଲେ ମୁଁ ଯିବିନି। ଶୁଣିବେ କାଲି ପ୍ରଭୁପାଦ ଜୀ ମହାରାଜ କ'ଣ ପରପଟ ଲେଖିଛନ୍ତି। ଆଜ୍ଞା, ସବୁ ପ୍ରଭୁପାଦ ଲେଖିଛନ୍ତି, ୟୁ ସେଇଟାକୁ କାହାକୁ ଦେଖା ହବ, ଭାଗବତ ପଢ଼ିସାରିଲାନି, ସବୁ ସବୁ ପଢ଼ିଲେ ତାକୁ ଦେଖିପାରିବେନି, ଆପଣ ତାକୁ ପଢ଼ିଦେଇ ପଳେଇଥିବେ, ଆଉ ଦେଖା ହବନି, ଏଇଠି ତ ସବୁ ତତ୍ତ୍ୱ ସେଇଠି ରହିଛି। ସେ ଦୃଷ୍ଟିପାତ ଆସିଛି, ଯଦି ପ୍ରଭୁପାଦ କୃପା କରି ଆପଣ ଦେଖିପାରିବେ କେମିତି ସବୁ ଟିକା ଟିପ୍ପଣୀର ଜିଷ୍ଟଗୁଡ଼ା ପ୍ରଭୁପାଦ ଦେଇଛନ୍ତି। କେହି କେବେ ପ୍ରଭୁପାଦ କହୁଛନ୍ତି, କେହି କେବେ ଏଇଟା ଭାବିବା ଉଚିତ ନୁହେଁ, no one should surpass the guru, spiritual master, and want to serve directly to supreme personality of Godhead. ki surpass kariki jiba uchit nu padujun samasta bhagavat padanta apan apan drushtipatu ko asibani apan yadi sadhu guru ko sei drushti na dekhutibe vishnu ko sei drushti na dekhutibe apan surpass kari palai jibe chassu kutiba sara hatta vatha hava dhana chaula bhariwa chassu re kon dhana chaula bhare na kon bhari ଭଗବାନ ନୃସିଂହଦେବ ପାଖରେ ସିଧା ମନା କରିଦେବେ, ନା ମୁଁ ଭୃତ୍ୟ ସେବାକୁ ଛାଡ଼ିପାରିବିନି। ନାରଦ ମୁନିଙ୍କ ଯାହାଙ୍କ ପାଇଁ ଆଜି ଆପଣଙ୍କୁ ଦେଖିଛି ତାଙ୍କୁ ଛାଡ଼ିଦେଇକି ମୁଁ କ'ଣ ସ୍ୱାର୍ଥପର ମୁଁ ଯିବି। କାଲି ବହୁତ ସୁନ୍ଦର ଏଇ ଦୁଇଟି ଶ୍ଳୋକ। ହରେ କୃଷ୍ଣ, ଜୟ ନୃସିଂହଦେବ ଭଗବାନ କି ଜୟ, ଭକ୍ତ ବରବର ପ୍ରହ୍ଲାଦ ମହାରାଜ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଜୟ ଶ୍ରୀଲ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀଲ ଗୁରୁଦେବ କି ଜୟ, ଗ୍ରନ୍ଥରାଶ୍ରୀମଦ ଭାଗବତମ କି ଜୟ।